ష్ణుబలరాం శ్రీ జగన్నాథ్ బలదేవ్ సుబ్రహ్మణ్యం శ్రీ రాధా కృష్ణచంద్ర శిశుల కృష్ణదే శ్రీ శ్రీ సీతారాం భక్తులు హనుమాన్జు పద్మరే మర్పణ త్రివిధం కరి శిలగోపాల్ మహారాజ్ శిష్కను ప్రతిష్ఠిత ఆచార్య పాద పద్మరే మర్పణ త్రివిధం కరి శిల గురుదేవ్ శ్రీ శ్రీమద్ భక్తి శ్రీవిధానంద స్వామి గురు మహారాజ పాద పద్మరే మర్పణ త్రివిధం కరి సమస్త సాధుగురు వైష్ణవ తథా పుస్తక వైష్ణవ సందన మాతృబృందం అర్పణ త్రివిధం కరి అజయం శ్రీమద్ భాగవతం దుస్సుం సుందర ପ୍ରଥମ ଅଧ୍ୟାୟରେ ଦ୍ୱିତୀୟ ଭାଗ କଥା କହିବା ତେଣୁ ଆମେ କଥାକୁ କାଲି ଯେଉଁ ବିଶ୍ରାମ ଦେଇଥିଲେ ଭଗବାନଙ୍କର ଯେଉଁ ମେସେଜ୍ ପାଇଗଲେ ଦେବତାମାନେ ବ୍ରହ୍ମା ଆଦି ଦେବତାମାନେ ଏବଂ ଭୂମିଦେବୀ ଯେ ଭଗବାନ ଆସିବେ ତେଣୁ ବହୁତ ଆନନ୍ଦରେ ସେମାନେ ଫେରି ଆସିଲେ ସେଇଠି ଆମେ ସେଇଠି କଥାକୁ ବିଶ୍ରାମ ଦେଇଥିଲେ ତେଣୁ ଏଠି କ'ଣ ହେଇଛି ନା ରାଜଧାନୀ ତଥା ସାହୁତ ସର୍ବଯାଦବ ଭୂଭୁଜା ମଥୁରା ଭଗବାନ ଯତ୍ର ନିତ୍ୟଂ ସନ୍ନିହିତୁ ହରି ମଥୁରାରେ ସବୁବେଳେ ଭଗବାନ ରହିଛନ୍ତି ମଥୁରା ଭଗବାନ ଯତ୍ର ନିତ୍ୟଂ ସନ୍ନିହିତୁ ହରି ସବୁବେଳେ ପାଇଁ ଭଗବାନ ହରି ରହିଛନ୍ତି ସେଠି ମଥୁରାରେ ତେଣୁ ରାଜଧାନୀ ତ ସାହୁ ସେଠି ଯାଦବମାନଙ୍କର ଯାଦବ କହିଲେ ଯେଉଁ ରହିଛନ୍ତି ଗୁରୁମାନେ ରାଜା ହେଲେ କିନ୍ତୁ ଯାଦବମାନେ ଯେଉଁ ରହିଲେ ସେ ମଥୁରାରେ ରହିଲେ ସେମାନେ ସେଇଟାକୁ ତାଙ୍କର ରାଜଧାନୀ କଲେ ଛୋଟିଆ ପ୍ରଦେଶର ରାଜା ହେଲେ ପୁରୁ ହେଲେ ବଡ଼ ପ୍ରଦେଶର ରାଜା ହେଲେ ପୁରୁ ପୁରୁ ରାଜା ହେଲେ ନା ଯଦିମାନେ ହେଇପାରିଲେ ନାହିଁ ତେଣୁ ତଥାପି ସେଠି ରାଜଧାନୀ ତାଙ୍କର ହେଇଥିଲା ଛୋଟିଆ ପ୍ରଦେଶ ହେଲେ ମଧ୍ୟ ତାର ରାଜଧାନୀ ଥିଲା ମଥୁରା ସର୍ବଯାଦବ ଭୂଭୁଜା ସବୁ ଯାଦବମାନେ ସେଇଠି ସବୁ ଥିଲେ ଯାଦବମାନଙ୍କର କ୍ୟାପିଟାଲ ହେଉଛି ମଥୁରା ତେଣୁ ମଥୁରା ଭଗବାନ ଯତ୍ର ମଥୁରା ମଧୁପୁରୀ ମଥୁରାକୁ କୁହାଯାଏ ମଧୁପୁରୀ ମଥୁରା ହେଉଛି କୁହାଯାଉଛି ରଘୁନାଥ ଉପାଧ୍ୟାୟ ଜଣେ ଅଛନ୍ତି ମହାପ୍ରଭୁ ତାଙ୍କୁ ପଚାରିଥିଲେ କେଉଁ ପୁରୀ ଭିତରେ କେଉଁଟା ଶ୍ରେଷ୍ଠ ପୁରୀ ନା ପୁରୀ ମଧୁପୁରୀ ବରା ଏ ଚୈତନ୍ୟ ଚରିତ୍ରାମୃତରେ ବର୍ଣ୍ଣନା କରାଯାଇଛି ଯେତେ ପୁରୀ ଅଛି ସବୁଠାରୁ ଶ୍ରେଷ୍ଠ ପୁରୀ ହେଉଛି ମଧୁପୁରୀ ବରା କହିଲେ ଶ୍ରେଷ୍ଠ ମଥୁରା ପୁରୀ ସେଇଭଳି ଭାବରେ ଭଗବାନଙ୍କର ଯେଉଁ ରହିଛି ରୂପ ଯେଉଁ ରହିଛି ବିଭିନ୍ନ ରୂପ ରହିଛି କେଉଁ ରୂପ ଶ୍ରେଷ୍ଠ ପଚାରିଥିଲେ ନା ଶ୍ୟାମ ଏବଂ ପରମ ରୂପମ ଭଗବାନ ଶ୍ୟାମ ସୁନ୍ଦରଙ୍କର ଯେଉଁ ରୂପ ରହିଛି ସେଇଟା ହେଉଛି ଶ୍ରେଷ୍ଠ ରୂପ ଶ୍ୟାମ ଏବଂ ପରମ ରୂପ ପୁରୀ ମଧୁପୁରୀ ପରା ଭୟ କୈଶୋରକ ଧ୍ୟେୟ ଭଗବାନଙ୍କର ଯେଉଁ ଲୀଳା ସବୁ ରହିଛି ସେ ଲୀଳା ଭିତରେ କେଉଁଟା ଶ୍ରେଷ୍ଠ ଲୀଳା ନା କୈଶୋର କୈଶୋର ଲୀଳା ଭଗବାନ ଯେଉଁ ରାସ ଲୀଳା ଇତ୍ୟାଦି କରିବେ ଏଇଟା ହେଉଛି ଶ୍ରେଷ୍ଠ ଲୀଳା କୈଶୋରକ ଭୟ କୈଶୋରକ ଧ୍ୟେୟ ଆଦ୍ୟ ଏବ ପରୁ ରସ ସବୁ ପ୍ରକାର ଭଗବାନ ହେଉଛନ୍ତି ସମସ୍ତ ରସର ଆଧାର ତେଣୁ ଶ୍ରେଷ୍ଠ ରସ ହେଉଛି ବାର ପ୍ରକାର ସମୁଦାୟ ରସ ରହିଛି ସବୁଠାରୁ ଶ୍ରେଷ୍ଠ ରସ ହେଉଛି ଶୃଙ୍ଗାର ରସ ତେଣୁ ସେ କଥା ମହାପ୍ରଭୁଙ୍କୁ କୁହାଯାଇଥିଲା ସେଠି କହିଥିଲେ ରଘୁପତି ଉପାଧ୍ୟାୟ ଜଣେ ଅଛନ୍ତି ଭକ୍ତ ଭଗବାନଙ୍କର ସେ ଏଇଭଳି ଭାବେ କହିଥିଲେ ଚୈତନ୍ୟ ଚରିତ୍ରାମୃତରେ ବର୍ଣ୍ଣନା କରାଯାଇଛି ପୁରୀ ମଧୁପୁରୀ ବରା ଭୟ କୈଶୋରକଂ ଧ୍ୟେୟଂ ଆଦ୍ୟ ଏବ ପରୁ ରସ ଏଇଟା ହେଉଛି ଶ୍ରେଷ୍ଠ ରସ ହେଉଛି ଏଇଟା ତେଣୁ ଏଠି କୁହାଯାଉଛି ମଥୁରା ଭଗବାନ ଯତ୍ର ନିତ୍ୟଂ ସନ୍ନିହିତୁ ହରି ମଥୁରା ହେଉଛି ଭଗବାନଙ୍କର ସ୍ଥାନ ସେ ସବୁବେଳେ ନିତ୍ୟଂ ସବୁବେଳେ ରୁହନ୍ତି ବୃନ୍ଦାବନ ପରିତ୍ୟଜ ପାଦମ ଏକମ୍ ନ ଗଚ୍ଛନ୍ତି ଭଗବାନଙ୍କର ଆଉ ଅନ୍ୟ ସ୍ଥାନରେ କୁହାଯାଇଛି ଭଗବାନ ବୃନ୍ଦାବନ ଛାଡ଼ ବୃନ୍ଦାବନରେ ମଥୁରା ମଧ୍ୟ ରହୁଛନ୍ତି ବୃନ୍ଦାବନ ତ୍ୟାଗ କରି ଭଗବାନ କୁଆଡ଼େ ଯାଆନ୍ତି ନାହିଁ ଭଗବାନଙ୍କର ଯେଉଁ ଲୀଳା ଆମେ ଶୁଣିବା ପାଖାପାଖି 11 ବର୍ଷ କାଳ ଲୀଳା ଏ ବୃନ୍ଦାବନରେ ହେବ ମଥୁରା ବୃନ୍ଦାବନରେ ମଥୁରାରେ ନାହିଁ ବୃନ୍ଦାବନରେ ପେଟି ବୁଲାଲି ଏବଂ ତାପରେ ମଥୁରାକୁ ଆସିବେ ଆମେ ସକାଳୁ ଯେଉଁ କଥା ଚାଲିଛୁ ମଥୁରା ଲୀଳା ଚାଲିଛନ୍ତି ଅକ୍ରୁର ଯେଉଁ ଆଣିକରି ଆସିବେ ଦଶମ ସ୍କନ୍ଧ 36 ଅଧ୍ୟାୟରେ ବର୍ଣ୍ଣନା କରାଯିବ ଅକ୍ରୁର ଆସିବେ କଂସ ପଠେଇବେ ଯାହା କୃଷ୍ଣ ବଳରାମକୁ ଆଣିବ ତେଣୁ କୃଷ୍ଣ ବଳରାମ ନେଇକରି ସେ ଯିବେ ତେଣୁ ମଥୁରାରେ ଯେଉଁ ଲୀଳା ହେବ ସେଇଟା ପାଖାପାଖି 18 ବର୍ଷ ପାଖାପାଖି ହେବ ଏଇଭଳି ଭାବରେ 29 ବର୍ଷ ପରେ ବୃନ୍ଦାବନରେ 100 ବର୍ଷ ପାଖାପାଖି 128 ବର୍ଷ ଏଇଭଳି ଭାବରେ କଥା କୁହାଯାଏ 125 ବର୍ଷ କୁହାଯାଏ 128 ଏଇଭଳି ଭାବରେ ତେଣୁ ଇଏ ଯେଉଁ ଲୀଳା ସବୁ ହେଇଛି ବର୍ତ୍ତମାନ ବୃନ୍ଦାବନ ଲୀଳା ଆରମ୍ଭ ହେବ ବୃନ୍ଦାବନ ଲୀଳା ଏଇ ଯେଉଁ ରହିଛି ବୟ ବୃନ୍ଦାବନରେ ଭଗବାନଙ୍କର ବିଭିନ୍ନ ସବୁ ରସରେ ସମ୍ବନ୍ଧିତ ରହିଛନ୍ତି। ଏବେ ଗୋପୀମାନେ ଯେଉଁ ଭଗବାନଙ୍କ ସହିତ ଲୀଳା କରିଥିଲେ ରାସ ଲୀଳା, ସେଇଟା ହେଉଛି ଶ୍ରେଷ୍ଠ ଲୀଳା, ଶ୍ରେଷ୍ଠ ରସ, ଆଦ୍ୟ ଏବ ପରରସ। ତେଣୁ ଏହି ଲୀଳା ଦଶମ ସ୍କନ୍ଧ 29-33 ସେଇ ପାଞ୍ଚଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଯାହାକି ରାସ ପଞ୍ଚ ଅଧ୍ୟାୟ ବୋଲି କୁହାଯାଏ। ଏଇଟା ହେଉଛି ଭାଗବତର ପ୍ରାଣ, ପଞ୍ଚ ପ୍ରାଣ ଯେମିତି ରହିଛି ଆମର, ସେହିଭଳି ଭାବରେ ରାସ ଲୀଳା ହେଉଛି ପାଞ୍ଚଟି ଅଧ୍ୟାୟ ଭାଗବତମରେ, 90 ଅଧ୍ୟାୟରୁ ଦଶମ ସ୍କନ୍ଧର 90 ଅଧ୍ୟାୟରୁ ଏଇ ଯେଉଁ ପାଞ୍ଚଟି ଅଧ୍ୟାୟ ହେଉଛି ପାଞ୍ଚ ପ୍ରାଣ, ଭାଗବତର ପାଞ୍ଚ ପ୍ରାଣ। ଇଏ ଆମେ ଶୁଣିବା, ଆମକୁ ସୌଭାଗ୍ୟ ମିଳିଲା। ତେଣୁ ମଥୁରାରେ ଯଦୁମାନେ ସେଠି ରହୁଥିଲେ ଯାଦବ, ମଥୁରା ଭଗବାନ ଯତ୍ର ନିତ୍ୟଙ୍କ ସନ୍ନିହିତ ହରି, ହରି ସେଇ ଭଗବାନ ହରି, ହରି କହିଲେ ସମସ୍ତଙ୍କର ଆନନ୍ଦ ପ୍ରଦାନ କରିବେ। ହରିର ଅନେକ ଅର୍ଥ ରହିଛି, ଆମର ଭାଗବତମରେ ଗୋଟେ ଶ୍ଲୋକ ଅଛନ୍ତି ଆତ୍ମାରାମ ଶ୍ଲୋକ, ଆତ୍ମାରାମ ଶ୍ଲୋକରେ ରହିଛନ୍ତି ହରି ଶବ୍ଦ ରହିଛି। ଏହି ହରି ଶବ୍ଦର ଅର୍ଥକୁ ମହାପ୍ରଭୁ କରିଥିଲେ, 61 ଅର୍ଥ କରିଥିଲେ ଚୈତନ୍ୟ ମହାପ୍ରଭୁ ସନାତନ ଗୋସ୍ୱାମୀଙ୍କ ପାଖରେ, ଚୈତନ୍ୟ ଚରିତ୍ରାମୃତରେ ବର୍ଣ୍ଣନା କରାଯାଇଛି ଅନ୍ତଃଲୀଳାରେ। ତେଣୁ ଏଇ ଯେଉଁ ହରି ଶବ୍ଦ ସବୁ ଆସିଲା, ଆତ୍ମାରାମସ୍ୟ ମନୈବ ନିର୍ଗନ୍ତା ଆପି ଉରୁକ୍ରମେ କରନ୍ତି ଐତିକୁ ଭକ୍ତି ମିତମ୍ଭୂତ ଗୁଣ ହରି, ଭଗବାନ ହରିଙ୍କର ଏହିଭଳି ଭାବରେ ଗୁଣ ରହିଛି, ସମସ୍ତେ ଭଗବାନ ପ୍ରତି ଆକର୍ଷିତ ହୁଅନ୍ତି। ଆତ୍ମାରାମଠୁ ଆରମ୍ଭ କରି ମୁନିମାନେ ନିର୍ଗ୍ରନ୍ଥା, ଯେଉଁମାନେ କି ବିଲକୁଲ ମୂର୍ଖ ବା ଯେଉଁମାନଙ୍କର କୌଣସି ବନ୍ଧନ ନାହିଁ, ଏମାନେ ଭଗବାନଙ୍କର ପ୍ରତି ସମସ୍ତେ ଆକର୍ଷିତ ହୁଅନ୍ତି, ଏଇଭଳି ଭଗବାନଙ୍କର ଗୁଣ ରହିଛି ହରି ସିଏ। ତେଣୁ ସେଇଠି କୁହାଯାଇଛି ହରିର ଅନେକ ଅର୍ଥ, ମୁଖ୍ୟ ଦୁଇ ମୁଖ୍ୟତମ, ମୁଖ୍ୟ ହେଉଛି ଦୁଇଟି ଅର୍ଥ ହରିର, କ'ଣ ସର୍ବ ଅମଙ୍ଗଳ ହରେ ପ୍ରେମ ଦିଆ ହରେ ମନ, ସବୁକିଛି ଅମଙ୍ଗଳକୁ ସେ ହରଣ କରନ୍ତି ଏବଂ ପ୍ରେମ ପ୍ରଦାନ କରି ସମସ୍ତଙ୍କ ମନକୁ ମଧ୍ୟ ସେ ହରଣ କରନ୍ତି ହରି ସେ, ସେଥିପାଇଁ ତାଙ୍କ ନାମ ହେଲା ହରି। ତେଣୁ ସେ ହରି ମଥୁରାରେ ସବୁବେଳେ ପାଇଛନ୍ତି, ନିତ୍ୟଂ ସନ୍ନିଧା ହରେ ଭଗବାନ ଯତ୍ର ନିତ୍ୟଂ ସନ୍ନିହିତ ହରି, ନିହିତ ରହିଛନ୍ତି ସେଇଠି ମଥୁରାରେ ରହିଛନ୍ତି, ବର୍ତ୍ତମାନ ମଧ୍ୟ ରହିଛନ୍ତି ନିତ୍ୟଂ, ନିତ୍ୟଂ କହିଲେ ସବୁବେଳେ ପାଇଁ ନୁହଁ, ସେ 1000 ବର୍ଷ ତଳେ ଥିଲା, 5000 ବର୍ଷ ତଳେ ଥିଲା, ବର୍ତ୍ତମାନ ନାହାନ୍ତି ତା ନୁହଁ, ନିତ୍ୟଂ କହିଲେ ସବୁ ସବୁବେଳେ ପାଇଁ ବର୍ତ୍ତମାନ ମଧ୍ୟ ରହିଛନ୍ତି ନିତ୍ୟଂ ସନ୍ନିହିତ ହରି। ତେଣୁ ଏଠି କୁହାଯାଉଛି ଏଇଭଳି ଭାବରେ ଆସି ବର୍ତ୍ତମାନ ବିବାହ ଉତ୍ସବ ହେଲା, ବସୁଦେବ ଦେବ ସବୁ ଆସି ପହଞ୍ଚିଗଲେ ଭଗବାନଙ୍କ ଲୀଳାରେ ସାମିଲ ହେବା ପାଇଁ, ସବୁ କ'ଣ ସବୁ ଜନ୍ମ ନେଇଗଲେ, ସବୁ କିଏ କେଉଁ ଭାବରେ ସବୁ ଆସିକି ଜନ୍ମ ନେଲେ, ବସୁଦେବ ଦେବକୀ ଇଏ ହେଉଛନ୍ତି ଦେବତାମାନଙ୍କର ଯିଏ ପିତା, ଆଦିତ୍ୟମାନଙ୍କ ପିତା ଅଦିତି, ଅଦିତି ଏବଂ କଶ୍ୟପ ଏମାନେ ଆସିଲେ, କ'ଣ ବସୁଦେବ ଏବଂ ଦେବକୀ ରୂପରେ ଆସିଲେ। ଆମେ ଶୁଣିବା ଦଶମ ସ୍କନ୍ଧ 3 ଅଧ୍ୟାୟରେ ଭଗବାନ ନିଜେ କହିବେ ସେ କଥା, ତମେ ଥିଲ ଅମକ, ତମେ ଥିଲ ଅମକ, ଏସବୁ କହିବେ, କଶ୍ୟପ ଅଦିତି ଥିଲ, ବର୍ତ୍ତମାନ ଏଇଟା ହେଇଛ, ଏହିଭଳି ଭାବରେ କହିବେ ଶୁଣିବା ଆମେ। ତେଣୁ ଏହିଭଳି ଭାବରେ ସମସ୍ତେ ଦେବତାମାନେ ଭଗବାନଙ୍କ ନିତ୍ୟ ପାର୍ଷଦମାନେ ସବୁ ଆସି ଭଗବାନଙ୍କ ଲୀଳାରେ ସାମିଲ ହେବା ପାଇଁ ସବୁ ଆସି ପହଞ୍ଚିଗଲେଣି। ତେଣୁ ବର୍ତ୍ତମାନ ଭଗବାନ ଆସିବେ, ଭଗବାନଙ୍କ ନିର୍ଦ୍ଦିଷ୍ଟ ସମୟ ଅଛି ଆସିବାର, ଯେମିତି ସୂର୍ଯ୍ୟ ଉଦୟ ହେବାର ନିର୍ଦ୍ଦିଷ୍ଟ ସମୟ ରହିଛି, ସେହିଭଳି ଭାବରେ ଭଗବାନଙ୍କ ନିର୍ଦ୍ଦିଷ୍ଟ ସମୟ ରହିଛି, ସେ ଏପଟ ସେପଟ ହେବ ନାହିଁ। ବର୍ଣ୍ଣନା କରାଯାଇଛି ବ୍ରହ୍ମାଙ୍କର ଗୋଟିଏ ଦିନରେ ଭଗବାନ ଆସନ୍ତି, 125 ବର୍ଷ କାଳ ରହନ୍ତି, ଗୋଟିଏ ଦିନରେ ଥରେ ଆସିବେ ସେ। ତେଣୁ କେବେ ସେ ଆସିବେ ନା, ବ୍ରହ୍ମାଙ୍କର ଗୋଟିଏ ଦିନରେ 14 ଜଣ ମନୁ ଆସନ୍ତି, ଏ 14 ଜଣ ମନୁ ପ୍ରତି ମନୁଙ୍କର ସମୟ ହେଉଛି 71 ଦିବ୍ୟ ଯୁଗ। ଆକୁ ଚିନ୍ତା କଲେ ଆମେ 1000 କୋଟି କୋଟି ବର୍ଷର କଥା ଆମେ ଖାଲି କହିଦେଉଛେ। ତେଣୁ ପ୍ରତି ମନୁଙ୍କର ସମୟ ହେଉଛି 71 ଦିବ୍ୟ ଯୁଗ, ଗୋଟିଏ ଯୁଗ ହେଉଛି କେତେ, ସତ୍ୟ ତ୍ରେତୟା ଦ୍ୱାପର କଳି ଏ 4 ଯୁଗ ମିଶିଲେ ଗୋଟିଏ ଦିବ୍ୟ ଯୁଗ। କେବଳ କଳିଯୁଗର ପରିମାଣ ହେଉଛି 4,32,000 ବର୍ଷ, ଆକୁ 2ରେ ଗୁଣିଲେ ଯେତିକି ହେବ ଇଏ ହେଉଛି ଦ୍ୱାପର ଯୁଗର ପରିମାଣ, ତାକୁ 3ରେ ଗୁଣିଲେ ଯେତିକି ହେବ ସେଇଟା ହେଉଛି ତ୍ରେତୟା ଯୁଗର ପରିମାଣ, କଳିଯୁଗରକୁ 4ରେ ଗୁଣିଲେ ହେଉଛି ସତ୍ୟଯୁଗର ପରିମାଣ। ଏହିଭଳି ଭାବରେ ସତ୍ୟ ତ୍ରେତୟା ଦ୍ୱାପର କଳି ଏ 4 ଯୁଗ ମିଶିଲେ ଯେତିକି ହେବ, ଏହିଭଳି ଭାବରେ 71 ଦିବ୍ୟ ଯୁଗ ପର୍ଯ୍ୟନ୍ତ ଗୋଟିଏ ମନୁଙ୍କର ଆୟୁଷ, ବା ସେତିକାଳ ରାଜୁତି କରିବେ। ତାହାପରେ ଆଉ ଜଣେ ଦ୍ୱିତୀୟ ମନୁ ଆସିବେ, ତୃତୀୟ ମନୁ, ଚତୁର୍ଥ ମନୁ, ଏହିଭଳି ଭାବେ 14 ଜଣ ମନୁ ଆସିବେ। ତେଣୁ ଯେଉଁ ସପ୍ତମ ମନୁ ରହିଛନ୍ତି, ସପ୍ତମ ମନୁଙ୍କର 28ତମ ଦ୍ୱାପର ଯେତେବେଳେ ଆସିବ, ସେଇ ଦ୍ୱାପରରେ ଭଗବାନ କୃଷ୍ଣ ଆସନ୍ତି, 125 ବର୍ଷ କାଳ ଲୀଳା କରନ୍ତି। ତେଣୁ ଆମେ ଯେଉଁ ବର୍ତ୍ତମାନ ଅଛେ, ଇଏ ହେଉଛି ସପ୍ତମ ମନୁଙ୍କର 28ତମ ଦ୍ୱାପର ଯାଇକି 28ତମ କଳିର 5534 ବର୍ଷ ଯାଇଛି। 5534 ବର୍ଷ ପୂର୍ବେ ଭଗବାନ ଆସିଥିଲେ, ଲୀଳା କରୁଥିଲେ ଏଇଠି। ତେଣୁ 125 ବର୍ଷ କାଳ ଲୀଳା କରି ସେ ଚାଲିଗଲା ପରେ, ଚାଲିଗଲେ ବର୍ତ୍ତମାନ ପୁଣି ଯେତେବେଳେ ନେକ୍ସଟ ଡେ ହେବ ବ୍ରହ୍ମାଙ୍କର, ସେତେବେଳେ ସେମିତି ସପ୍ତମ ମାନଙ୍କର 28ତମ ଦ୍ୱାପରରେ ଭଗବାନ ଆସିବେ। ଏ ନିର୍ଦ୍ଦିଷ୍ଟ ପିରିୟଡ଼ ରହିଛି, ସେହି ସମୟରେ ସେ ଆସିବେ। ତେଣୁ ଭଗବାନ ଆସିବା ପୂର୍ବରୁ ତାଙ୍କର ଭକ୍ତମାନେ ସବୁ ତାଙ୍କର ପୋଜିସନ୍ ନେଇଗଲେଣି, କିଏ କୁପିତା ହେବ, କି ମା ହେବ, କିଏ ସ୍ପ୍ରେସ୍ ହେବ, କିଏ ସଖା ହେବ, କିଏ ଭାଇ ହେବ, କିଏ ଭଉଣୀ ହେବ, ଏହିଭଳି ଭାବରେ ସବୁ ଆସି ପହଞ୍ଚିଗଲେ। ସବୁ ଡ୍ରାମାରେ ରୋଲ୍ କରି ଭଗବାନଙ୍କ ଲୀଳାରେ ସାମିଲ ହେବେ। ଆମେ ମଧ୍ୟ ସେଇଭଳି ଭାବରେ ଯଦି ଆମର ଏଇଠି ଶରୀରରେ ଯଦି ସିଦ୍ଧି ଲାଭ କରିବା, ଭଗବାନଙ୍କର ସବୁବେଳେ ନିତ୍ୟ ଲୀଳା, ଭଗବାନଙ୍କ ଲୀଳାକୁ ନିତ୍ୟ ଲୀଳା କୁହାଯାଏ। କେଉଁଠି ବର୍ତ୍ତମାନ ମଧ୍ୟ ଭଗବାନଙ୍କର ଆବିର୍ଭାବ ହେଉଥିବ, କେଉଁଠି ଭଗବାନ ପୁତନ ହରଣ କରୁଥିବେ, ଏହିଭଳି ଭାବେ ସୂର୍ଯ୍ୟ, ସୂର୍ଯ୍ୟ ବର୍ତ୍ତମାନ 4:15 ହେଇଛି, ପୁଣି ଆଉ କେତେ ସମୟ ପରେ ଆଉ କେଉଁଠି 4:15 ହେବ, ଆଉ କେଉଁ କେତେ ସମୟ 4:15, ଏହିଭଳି ଭାବେ ନିତ୍ୟ ଭଗବାନଙ୍କ ଲୀଳାକୁ ନିତ୍ୟ ଲୀଳା ବୋଲି ସେଥିପାଇଁ କୁହାଯାଏ। ତେଣୁ ଯେଉଁଠି ଭଗବାନଙ୍କ ଲୀଳା ଚାଲିଥିବ, ଆମର ଯେଉଁ ରହିଛି ଭଗବାନ ସମ୍ବନ୍ଧ ରହିଛି, ସେ ସମ୍ବନ୍ଧ ଅନୁସାରେ ଭଗବାନଙ୍କ ଲୀଳାରେ ଆମେ ସାମିଲ ହେବା। ତେଣୁ ଜୟ ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ହନୁମାନ ଯୋଗୀ ଜୟ ଶ୍ରୀ ଭଗବାନ। ତେଣୁ ଏହିଭଳି ଭାବରେ ଭଗବାନଙ୍କ ଲୀଳାରେ ସାମିଲ ହେବା ପାଇଁ ସବୁ ଆସିଗଲେଣି। ବସୁଦେବ ଏବଂ ଦେବକୀଙ୍କର ବିବାହ ହେବ, ଭଗବାନ ପୁତ୍ର ରୂପରେ ଆସିବେ। ଭଗବାନ ଚାହିଁଲେ ଖମ୍ବରୁ ପ୍ରକାଶ ଦେଇପାରିବେ, ଯେଉଁଭଳି ଭାବରେ 5 ଜଣଙ୍କର ଅବତାର ସବୁ ଯେଉଁ ରହିଛନ୍ତି, ତାଙ୍କ ଭିତରେ 5 ଜଣ ଅବତାରଙ୍କର କେଉଁ ପିତାମାତା ନାହାନ୍ତି। ଭଗବାନ ଯେତେବେଳେ ଆସିଲେ ମତ୍ସ୍ୟ ରୂପରେ, ତାଙ୍କର ପିତାମାତା କିଛି ନଥିଲେ। କୁର୍ମ ରୂପରେ ଆସିଲେ, ତାଙ୍କର ପିତାମାତା ନଥିଲେ। ସେଇଭଳି ଭାବରେ ଯେଉଁ ରହିଛନ୍ତି ଯେଉଁ ଔଷଧ ଯେଉଁ ଧନ୍ୱନ୍ତରୀ, ତାଙ୍କର ପିତାମାତା କେହି ନାହାନ୍ତି। ସେଇଭଳି ଭାବରେ ଯେଉଁ ରହିଛନ୍ତି ମୋହିନୀ, ତାଙ୍କର ପିତାମାତା କେହି ନାହାନ୍ତି। ନୃସିଂହଦେବ ଖମ୍ବରୁ ବାହାରିଲେ, କିନ୍ତୁ ଅନ୍ୟ ସବୁ ଅବତାରରେ ଭଗବାନ ପିତାମାତା ଗ୍ରହଣ କରନ୍ତି। ଏଇ ଯେଉଁ ପିତାମାତା ଆସିବେ, ଇଏ ହେଉଛନ୍ତି ବସୁଦେବ ଏବଂ ଦେବକୀ। ଏ ପୂର୍ବ 3ଟି ଜନ୍ମ ଧରି ଭଗବାନ ତାଙ୍କର ପିତୃ ରୂପେ ଆସିଛନ୍ତି। ଇଏ ହେଉଛି ଥାର୍ଡ ଟାଇମ୍ ଭଗବାନ ଆସିବେ। ତେଣୁ ବସୁଦେବ ଏବଂ ଦେବକୀଙ୍କର ବିବାହ ହେବ। ବସୁଦେବ ଦେବକୀଙ୍କର ବିବାହ ବହୁତ ଧୁମଧାମରେ ହେଲା ପରେ 31-32 ବର୍ଣ୍ଣନା କରାଯାଇଛି ଯେ ଯେଉଁ ବିବାହ କଲେ ବସୁଦେବ ହେଉଛନ୍ତି ସୁରସେନଙ୍କର ପୁତ୍ର। ସୁରସେନ ହେଉଛନ୍ତି ଯାଦବ କୂଳରେ, ଏମାନେ ଆସୁଛନ୍ତି ଭୋଜବଂଶୀ, ଏମାନେ କଂସ ଇତ୍ୟାଦି ଏମାନେ ସବୁ ରହିଛନ୍ତି, ଦେବକ ଉଗ୍ରସେନ। ତେଣୁ ତାଙ୍କର ବିବାହ ହେଲା, ବସୁଦେବ ବିବାହ କଲେ ଦେବକୀଙ୍କୁ। ଦେବକୀ ହେଉଛନ୍ତି ସାତ ଭଉଣୀ, ଆଉ ଅନ୍ୟମାନଙ୍କୁ ମଧ୍ୟ ବିବାହ କରିଛନ୍ତି ବସୁଦେବଙ୍କର, ଅନେକ ପତ୍ନୀ ଅଛନ୍ତି। ତେଣୁ ଯାହା ହଉ, ପ୍ରଥମେ ଯେତେବେଳେ ବିବାହ କଲେ ଦେବକୀଙ୍କୁ, ମୁଖ୍ୟ ହେଉଛନ୍ତି ଦେବକୀ, ଯେଉଁ ବିବାହ ହେଲା, ଉଗ୍ରସେନ ସୁତ କଂସ ସ୍ୱସୁ ପ୍ରିୟ ଚିକିତ୍ସା ରଶ୍ମିନ ହୟାନ ଜଗ୍ରାହ ରୌକ୍ମୟୀ ରଥ ସତୀର୍ଭୂତ। ଦେବକିଆ ତସ୍ୟା ତୁ କରିଚିତ୍ ସୌରୀ ବସୁଦେବ କୃତୋଦ୍ବହ ଦେବକିଆ ସୂର୍ଯ୍ୟା ସାର୍ଦ୍ଧଂ ପ୍ରୟାଣେ ରଥମାରୁହତ୍। ଦେବକୀ ଏବଂ ବସୁଦେବଙ୍କର ବିବାହ ହୋଇଗଲା। ହୋଇଗଲା ପରେ କ'ଣ ହେଲା ନା, ଦେବକୀ ସୂର୍ଯ୍ୟାଂ ସାର୍ଦ୍ଧଂ ପ୍ରୟାଣେ ରଥମାରୁହତ୍। ଦେବକୀ କ'ଣ କଲେ, ନବବିବାହିତା ପତ୍ନୀ ଏଇ ଯେଉଁ ରହିଛନ୍ତି ବସୁଦେବଙ୍କର ନବବିବାହିତା ପତ୍ନୀ ଦେବକୀଙ୍କ ସହିତ ମିଶିକରି ଗୃହକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି, ରଥରେ ଆସୁଛନ୍ତି। ରଥରେ ଆସୁଛନ୍ତି। ସେହି ସମୟରେ କଂସ ଯେଉଁ ଥିଲା ଉଗ୍ରସେନ ସହିତ କଂସ ସ୍ୱସୁପ୍ରିୟ ଚିକିତ୍ସା ରଶ୍ମିନ ହୟାନଂ ଜଗ୍ରାହ ରୁକ୍ମୀ ରଥ ସତୀ ବୃତ ଶହଶହ ବୃତରେ ରଥ ଥିଲା, ସେଠି ସବୁ ଆସିଥିଲେ, ସବୁ ବହୁତ ଦିଆଯାଇଥିଲା, ଯୌତୁକ ଦିଆଯାଇଥିଲା। ଦେବକ ତାଙ୍କର କନ୍ୟାଙ୍କୁ ଦେଇଥିଲେ, ଦେବକୀଙ୍କୁ ଦେଇଥିଲେ। ଇଏ ଉଗ୍ରସେନଙ୍କ ଭାଇ କ'ଣ କ'ଣ ଦେଇଥିଲେ ନା 400 ହାତୀ ଦେଇଥିଲେ। ଗୋଟେ ହାତୀ ପାଇବା କେତେ ଅସୁବିଧା ମୁସ୍କିଲ, 400 ହାତୀ ଦେଇଥିଲେ, 10,000 ଅଶ୍ୱ ଦେଇଥିଲେ ଘୋଡ଼ା, 10,000 1800 ରଥ ଦେଇଥିଲେ। ଏସବୁ ରଥ ସହିତ ସବୁ ଆସୁଥିଲେ ସିଏ, ଏବଂ ଖାଲି ହାତୀ ଦେଇଥିଲେ ତା ନୁହଁ, ତା ଦେହରେ ସବୁ ସ୍ୱର୍ଣ୍ଣର ସବୁ ବସ୍ତ୍ର ସବୁ ଦିଆଯାଇଥିଲା ତାଙ୍କର, ସ୍ୱର୍ଣ୍ଣର ବସ୍ତ୍ର ସବୁ ଛାଉଣି ହେଇଥିବା ବସ୍ତ୍ର ଏଇଭଳି ଭାବରେ 200 ସୁନ୍ଦରୀ ଯୁବତୀଙ୍କୁ ପ୍ରଦାନ କରିଥିଲେ। ସେମାନେ ମଧ୍ୟ ସବୁ ସ୍ୱର୍ଣ୍ଣ ଅଳଙ୍କାରରେ ଆଭୂଷିତ ହୋଇକି ରହିଥିଲେ। ଏଇଭଳି ଭାବରେ ଯୌତୁକ ମିଳିଥିଲା ବସୁଦେବଙ୍କୁ, ଦେବକ ପ୍ରଦାନ କରିଥିଲେ। ସେଇଭଳି ଭାବେ ରଥକୁ ଆଣିକି ରଶ୍ମି ନିଜେ ରଥକୁ ଚଳାଉଥିଲେ କଂସ। ଏଇଭଳି ଭାବରେ ତାଙ୍କର କନ୍ୟା ଦେବକୀ ଭଉଣୀ ଭାବେ ପ୍ରତି ଏତେ ତାଙ୍କର ସ୍ନେହ ଥିଲା। ଏଇଟା ଦେଖି ଆକାଶରେ ଯେଉଁ ଦେବତାମାନେ ଦେଖୁଛନ୍ତି, ଦେବତାମାନେ ମଧ୍ୟ ଭୟ କରି ରହିଛନ୍ତି କଂସକୁ, କଂସକୁ ଭୟ କରି ରହିଛନ୍ତି। ତେଣୁ ସେ ଦେଖିଲେ ଯଦି କଂସ ଏଭଳି ଭାବରେ ଦେବକୀଙ୍କ ପ୍ରତି ଏତେ ସେବା କରୁଛି, ବସୁଦେବଙ୍କର ସେବା କରୁଛି, ଆଉ ଭଗବାନ ତାକୁ କ'ଣ ହତ୍ୟା କରିବେ, ସେଥିପାଇଁ ସେ ଆକାଶବାଣୀ କରିଦେଲେ। ଆକାଶବାଣୀ କରିଦେଲେ କ'ଣ ନା, ପଥି ପ୍ରଗ୍ରହୀଣ କଂସ ଆବାସ୍ୟ ଶରୀର ବାଗ ଅଶ୍ୟାସ୍ତ ଅଷ୍ଟମ ଗର୍ଭ ହନ୍ତା ଯା ଭସେ ବୁଦ୍ଧ। ଆରେ ମୂର୍ଖ, ତୁ ଯାହାକୁ ବହନ କରୁଛୁ, ସେ ଅଶରୀର ଗୋଟେ ଶୂନ୍ୟ ବାକ୍ୟ ହେଲା, ଶୂନ୍ୟ ମାନେ ଆକାଶବାଣୀ ଗୋଟେ ହେଲା, ତାଙ୍କର ଅଷ୍ଟମ ଗର୍ଭ ତୋତେ ହତ୍ୟା କରିବ, ତୁ ଯାହାକୁ ବହନ କରୁଛୁ ମୂର୍ଖ ଅବୁଦ୍ଧ। ଆରେ ମୂର୍ଖ, ତୁ ଯାହାକୁ ବହନ, ଏତିକି ଶୁଣିକିରି ସାଙ୍ଗେ ସାଙ୍ଗେ ସିଏ ଓହ୍ଲେଇ ପଡ଼ିଲା। ଇତ୍ୟୁକ୍ତ ସଖଳ ପାପ ଭୋଜନାଂ କଳ୍ପାସନ ଭଗିନୀ ହନ୍ତୁ ମହାରବ୍ଧ ଖଡ଼ଗ ପାଣି କଚେ ଗ୍ରହୀ। ଯେଉଁ ରଥ ଚାଳନ କରୁଥିଲା ରଥରୁ ଓହ୍ଲେଇ ପଡ଼ିକିରି ଖଡ଼ ବ୍ୟକ୍ତି, ସିଏ ପାପି ବ୍ୟକ୍ତି ସିଏ କଂସ, ଭୋଜନାଂ କୁଳପାଂସନ ଭୋଜବଂଶରେ ସେ ଆସିଥିଲା କୁଳକୁ ଧ୍ୱଂସ କରିବ, ଏଇଭଳି ଭାବରେ କୁଳପାଂସନ ଭଗ୍ନିଂ ହନ୍ତୁ ମାର ଭଗ୍ନୀକୁ ହତ୍ୟା କରିଦେବା ପାଇଁ ଚିନ୍ତା କଲା। ବିବାହ ଦିନ ଏତେ ସବୁ ହଜାର ହଜାର ଲୋକ ସବୁ ଯାଉଛନ୍ତି ତାଙ୍କର ବିଦାୟ ଦେବା ପାଇଁ ଆସିଛନ୍ତି, କିନ୍ତୁ ତଥାପି କିଛି ଚିନ୍ତା କଲା ନାହିଁ। ତେଣୁ ସମସ୍ତଙ୍କ ସାମ୍ନାରେ ଭଗିନୀ ହନ୍ତୁ ମାର ଖଡ଼ଗ ତାଙ୍କର ଧରି ପକାଇଲେ, କେଶକୁ ଧରିକିରି ଖଡ଼ଗ ଉତ୍ତୋଳନ କରିକି ହତ୍ୟା କରିବା ପାଇଁ ବସିଗଲେ। ବସିଗଲେ କ'ଣ, ସେ ଠିଆ ହେଇକି ହତ୍ୟା କରିଦେବା ପାଇଁ ବସିଲେ। କଥା ଦେଖି ବସୁଦେବ ଅବାକ, ଇ ଆକାଶବାଣୀ କାହିଁକି ହେଲା, ଇ କ'ଣ ହେଲା, କ'ଣ ଜିନିଷ। ତେଣୁ ସେ ତାଙ୍କୁ ବୁଝାଇବା ପାଇଁ ଆରମ୍ଭ କଲେ, ଭଗବାନଙ୍କ ଲୀଳା ଏଭଳି, ଗୋଟିଏ ମୁହୂର୍ତ୍ତ ଯଦି ଏପଟ ସେପଟ ହେବ ସବୁ ପ୍ରଳୟ ହୋଇଯିବ, କିନ୍ତୁ ଠିକ୍ ଟାଇମ୍ରେ ଭଗବାନ ସବୁ ରକ୍ଷା କରିବେ, ଏଭଳି ରହିଛି। ଯଦି ଏଇଭଳି ଭାବେ ବସୁଦେବ ନ କହିଥାନ୍ତେ, କଂସ ହତ୍ୟା କରିଦେଇଥାନ୍ତା, କିନ୍ତୁ ଭଗବାନଙ୍କ ଲୀଳା, ଭଗବାନ ସବୁ ଅସମ୍ଭବକୁ ସମ୍ଭବ କରିବେ। ଭଗବାନ ଛୋଟିଆ ବ୍ୟକ୍ତି ନୁହନ୍ତି, ହଁ ଏଇଟା ଏମିତି ହେଲା ସେ କରିପାରିଲେ ନାହିଁ, ସବୁ କରିପାରିବେ ସେ, ସମ୍ଭବ ଅସମ୍ଭବକୁ ସମ୍ଭବ କରିପାରିବେ, ସମ୍ଭବକୁ ଅସମ୍ଭବ କରିପାରିବେ। ଭଗବାନଙ୍କର କୁହାଯାଏ, ଭଗବାନ ଯେଉଁ ରହିଛନ୍ତି କର୍ତ୍ତୁମ୍ ଅକର୍ତ୍ତୁମ୍ ସର୍ବଦା କର୍ତ୍ତୁମ୍ ସମର୍ଥ, ସେ ସବୁ କିଛି କରିପାରିବେ, ସମ୍ଭବକୁ ଅସମ୍ଭବ କରିପାରିବେ, ଅସମ୍ଭବକୁ ସମ୍ଭବ କରିପାରିବେ। ଦେଖନ୍ତୁ କଂସ ଖଡ଼ଗ ଧରି ହତ୍ୟା କରିବା ପାଇଁ ବସିଛି, ଗୋଟିଏ ସେକେଣ୍ଡରେ ବେକ କଟିଯାଇଥାନ୍ତା, କିନ୍ତୁ ବସୁଦେବ କହିବା ପାଇଁ ଆରମ୍ଭ କଲେ। ଏଇଭଳି ଭଗବାନଙ୍କ ଲୀଳା ସବୁ ରହିଛି। ବସୁଦେବ କହିଲେ, ଦେଖ ମୃତ୍ୟୁ ଜନ୍ମବତାଂ ବୀର ଦେହିନ ସହ ଯାଏତେ ଅଧ୍ୟବା ଅଧ୍ୟସ୍ଥାନ ଦେବା ମୃତ୍ୟୁ ଭାଇ ପ୍ରାଣୀନାଂ ଧ୍ରୁବ। କହିଲେ ଏ ବୀର, ବୀର ବୋଲି ସମ୍ବୋଧନ କଲେ, ପ୍ରକୃତରେ ଇଏ ହେଉଛି ଭୀରୁ ବ୍ୟକ୍ତି, ଗୋଟେ ସ୍ତ୍ରୀକୁ କିଏ ହତ୍ୟା କରିବ, ପୁଣି ବିବାହ ଦିବସରେ ନିଜର ଭଉଣୀ ମଧ୍ୟ, ଏଭଳି କିଏ କରିପାରିବ କାରବାର, ସେଇଭଳି ଭାବରେ ଖଳ ବ୍ୟକ୍ତି ନହେଲେ ଜଣେ ଏସବୁ କରିପାରିବ ନାହିଁ। ଜଣେ ଭୀରୁ ବ୍ୟକ୍ତି, ଜଣେ କ'ଣ ବଡ଼ହୀନ ବ୍ୟକ୍ତି ସେ ଏସବୁ କରିବ, କିନ୍ତୁ ତାଙ୍କୁ ସମ୍ବୋଧନ କରୁଛନ୍ତି ବୀର, ବୀର, ଏ ବୀର ତୁମେ ତ ବୀର, ତୁମେ କାହିଁକି ଏଇଟା କରିବ, କହିବାର ଉଦ୍ଦେଶ୍ୟ ହେଉଛି ଏଇଭଳି ଭାବରେ ସବୁ ରହିଛି, ନୀତି ସବୁ ରହିଛି, କିଭଳି ଭାବରେ କେଉଁ ସମୟରେ କେଉଁ ଭଳି ଭାବରେ କଥା କୁହାଯିବ। କଂସ ଭଳି ଖଳ ବ୍ୟକ୍ତି ମଧ୍ୟ ବୁଝିଗଲା, ସେ ହତ୍ୟା କଲା ନାହିଁ, ତେଣୁ ସେ କହୁଛନ୍ତି ମୃତ୍ୟୁ ଜନ୍ମବତାଙ୍କ ବୀର କ'ଣ ହେଲା କଂସ, ତୁମେ କ'ଣ ପାଇଁ ଏପରି କରୁଛ, ନା ତୁମେ ଶୁଣିଲନି କି ଆକାଶବାଣୀ, ଆଙ୍କର ଅଷ୍ଟମ ଘର ମୋତେ ହତ୍ୟା କରିବ, ମୁଁ ଆକୁ ବର୍ତ୍ତମାନ ଛାଡ଼ିବି, ମୁଁ ଆକୁ ହତ୍ୟା କରିବି, ନା ସିଏ ଯଦି ହତ୍ୟା ନ କରିବ ତୁମେ କ'ଣ ମୃତ୍ୟୁବରଣ କରିବ ନାହିଁ। ଏ ବୀର, ତୁମେ ବୀର, ତୁମେ ଚିନ୍ତା କରିବା କଥା, ତୁମେ କାହିଁକି ଭୟ କରୁଛ, ତୁମେ ଜଣେ ଜନ୍ମ ହେଇଛି ମାନେ ଜନ୍ମବତା, ଭଗବତ ଗୀତା ତାଙ୍କର ପୁତ୍ର କହିବେ ଭଗବତ ଗୀତାର ଦ୍ୱିତୀୟ ଅଧ୍ୟାୟରେ, ଏଠି ପିତା କହୁଛନ୍ତି ଭଗବାନଙ୍କର ପିତା କହୁଛନ୍ତି, ଭଗବାନ କହିବେ ଅର୍ଜୁନଙ୍କୁ ଦ୍ୱିତୀୟ ଅଧ୍ୟାୟରେ, ଏଇଭଳି ଗୋଟେ ଶ୍ଳୋକ କରିଛନ୍ତି ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ, ଯାହତୋବା ତା ନା ନା କ'ଣ ଜଣେ ଜନ୍ମ ହେଉଛି ମାନେ ଯାହାତ ସହି ଜୀବ ମୃତ୍ୟୁ ଧ୍ରୁବଂ ଜନ୍ମ ମୃତ ସେଚ ତସ୍ମାଦ ଅପରିହାର୍ଯ୍ୟାର୍ଥ ନତମ ସେଚିତ ମହାରାଜି। ଅର୍ଜୁନ ଜଣେ ଜନ୍ମ ନେଉଛି ମାନେ ସେ ମୃତ୍ୟୁବରଣ କରିବ, କିନ୍ତୁ ଏଇଟା ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ, କେହି ଚିନ୍ତା କରୁନାହାନ୍ତି ଆମେ ମୃତ୍ୟୁବରଣ କରିବୁ, ଏଇଟା ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ। ଯୁଧିଷ୍ଠିର ମହାରାଜଙ୍କ ପଚାରିଲେ ପ୍ରଶ୍ନ ଯକ୍ଷ, ସେଇଟା ସେ କଥା ଏଇ ହେଉ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ ହେଉଛି ଏଇଟା, ପ୍ରତିଦିନ ଅହନି ଅହନି ଗଛନ୍ତି ଜମାଳୟମ, ଲୋକମାନେ ପ୍ରତିଦିନ ମୃତ୍ୟୁବରଣ କରୁଛନ୍ତି, କିନ୍ତୁ ଶେଷ ସ୍ଥାବର ମିଶନ୍ତି କି ମା ଆଶ୍ଚର୍ଯ୍ୟ ମତ ପର, ଯେଉଁମାନେ ବଞ୍ଚିକି ରହିଛନ୍ତି ସେମାନେ ଚିନ୍ତା କରୁନାହାନ୍ତି ସେମାନେ ମୃତ୍ୟୁବରଣ କରିବେ ବୋଲି, ତେଣୁ ଆଠରୁ ବଳି ଆଉ ବଡ଼ ଆଶ୍ଚର୍ଯ୍ୟ କଥା କ'ଣ ଅଛି, କି ମା ଆଶ୍ଚର୍ଯ୍ୟ, ଏଇଠୁ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ କଥା, କେହି ଚିନ୍ତା କରୁନାହାନ୍ତି ମୃତ୍ୟୁ ପାଇଁ, ସେମାନେ ଚାହୁଁଛନ୍ତି କେମିତି ଆମେ ବଞ୍ଚିଯିବା, କିନ୍ତୁ ଭଗବାନ କହିବେ ଯାହା ତ ସେହି ଧ୍ରୁବ ମୃତ୍ୟୁ, ଜଣେ ଜନ୍ମ ହେଇଛି ମାନେ ମୃତ୍ୟୁବରଣ କରିବ, ଏବଂ ମୃତ୍ୟୁ ଯାହା ତ ସେହି ଧ୍ରୁବ ମୃତ୍ୟୁ ଧ୍ରୁବଂ ମୃତ୍ୟୁ ଜନ୍ମ ସେଚ, ଜଣେ ମୃତ୍ୟୁବରଣ କଲେ ସିଏ ଜନ୍ମଗ୍ରହଣ କରିବ, ତସ୍ମାଦ ଅପରିହାର୍ଯ୍ୟାର୍ଥେ ଏଇଟାକୁ ଏପଟ ସେପଟ କରିହେବ ନାହିଁ, ନ ତୁମକୁ ସୋଚ ତୁମର କିଛି ସୋଚନା କରିବା ଦରକାର ନାହିଁ, ଭଗବାନ କହିଲେ ଅର୍ଜୁନକୁ। ତେଣୁ ଭଗବାନଙ୍କ ପିତା ଏଠି କହୁଛନ୍ତି କଂସକୁ, ମୃତ୍ୟୁ ଜନ୍ମବତା ବୀର ଦେହନ ସହ ଜାୟତେ, ଜଣେ ଜନ୍ମ ହେଉଛି ମାନେ ଦେହ ଜନ୍ମ ଆରମ୍ଭରୁ ସେଇଟା ମୃତ୍ୟୁ ଆରମ୍ଭ ହୋଇଗଲା, ସେ ଜନ୍ମ ମାନେ ମୃତ୍ୟୁ ଆରମ୍ଭ ହେଲା, ଯେତିକି ଶହେ ବର୍ଷ ଆୟୁଷ ଅଛି ଶହେ ବର୍ଷ ଗୋଟେ ସେକେଣ୍ଡ ଚାଲିଗଲା, ଦୁଇ ସେକେଣ୍ଡ ଚାଲିଗଲା, ଏଇଭଳି ଗୋଟିଏ ଦିନ ଚାଲିଗଲା, ଦୁଇ ଦିନ ଚାଲିଗଲା, ଗୋଟେ ବର୍ଷ ଚାଲିଗଲା, ଦୁଇ ବର୍ଷ ଚାଲିଗଲା, ଏଇଭଳି ଭାବରେ ସେ ଓଲ୍ଡ ହୋଇଗଲେ ସବୁ, ଏତେ 1 ଇୟର୍ ଓଲ୍ଡ, 2 ଇୟର୍ ଓଲ୍ଡ, 3 ଇୟର୍ ଓଲ୍ଡ, ଏଇଭଳି ଭାବରେ ମୃତ୍ୟୁ ପାଖେଇ ଆସୁଛନ୍ତି, ଜନ୍ମରୁ ଦୂରେଇ ଆସି ଦୂରେଇ ଗଲେ ମୃତ୍ୟୁ ପାଖେଇ ଆସିଲେ, ଜନ୍ମ ହେଲା ମାନେ ମୃତ୍ୟୁ ରହିବ, ତେଣୁ ମୃତ୍ୟୁ ଜନ୍ମବତାଙ୍କ ବୀର ଦେହୀନ ସହ ଯାହା ଜଣେ ଜନ୍ମ ହେଉଛି ମାନେ ସେ ମୃତ୍ୟୁ ପ୍ରାପ୍ତ ହେବ, ପ୍ରକୃତରେ ଆମର ଜନ୍ମ ନାହିଁ କି ମୃତ୍ୟୁ ନାହିଁ, ଭଗବତ ଗୀତାରେ ଭଗବାନ ସେସବୁ ଜ୍ଞାନ ଦେବେ, ଇଏ ହେଉଛି ପ୍ରାଥମିକ ଜ୍ଞାନ ଭଗବାନ ଦେଇଛନ୍ତି ସାଂଖ୍ୟ ଯୋଗ, ନ ଜାୟତେ ମୃତେ ବା କଦାଚିତ ନାୟଂ ଭୂତ୍ୱା ଭବିତା ନା ଭୂୟ ଅଜୋ ନିତ୍ୟ ଶାଶ୍ୱତୋୟଂ ପୁରାଣ ନ ହନ୍ୟତେ ହନ୍ୟମାନ ଶରୀରେ। ଆମର ଜନ୍ମ ନାହିଁ କି ମୃତ୍ୟୁ ନାହିଁ, କିନ୍ତୁ ଆମେ ଜନ୍ମ ନେଉଛେ କାହିଁକି, ନା ଭଗବାନଙ୍କୁ ଭୁଲି ଯାଇଥିବାରୁ, ଭୁଲି ଯାଇଥିବାରୁ ଆମକୁ ଦଣ୍ଡ ଦେବା ପାଇଁ ଆମକୁ ସେ ଶରୀର ଦିଆଯାଉଛି, ଦଣ୍ଡ ଭୋଗିବା ଆମେ, ଭଗବାନ ଯଦି ଭଗବାନଙ୍କ ସହିତ ଯୁକ୍ତ ହୋଇଗଲେ ତାହେଲେ ଆଉ ଜନ୍ମ ନାହିଁ କି ମୃତ୍ୟୁ ନାହିଁ, ଯଦ୍ଗତ୍ୱା ନ ନିବର୍ତ୍ତନ୍ତେ ତଦ୍ଧାମ ପରମ ମମ, ଭଗବାନ ପ୍ରାପ୍ତ ହେଲେ ଆଉ ଜନ୍ମ ନେବାକୁ ପଡ଼ିବ ନାହିଁ କି ମୃତ୍ୟୁ ବରଣ କରିବାକୁ ପଡ଼ିବ ନାହିଁ। ତେଣୁ ଏ ଯେଉଁ ରହିଛନ୍ତି ଅଦ୍ୟବା ତେ ବୀର, ମୃତ୍ୟୁ ଜନ୍ମବତାଙ୍କ ବୀର, ଜଣେ ଜନ୍ମ ହେଇଛି ମାନେ ସେ ମୃତ୍ୟୁ ଗ୍ରହଣ କରିବ, ମୃତ୍ୟୁ ପ୍ରାପ୍ତ ହେବ, ଅଦ୍ୟବା ଅଦ୍ୟ ସତ୍ୟାନ୍ ଦେବା, ଆଜି ହଉ ବା ଶହେ ଜନ୍ମ ଶହେ ବର୍ଷ ପରେ ତ ପ୍ରାପ୍ତ ହେବ, ତେଣୁ ମୃତ୍ୟୁ ଭାଇ ପ୍ରାଣୀ ନାଙ୍କ ଧ୍ରୁବ, ନିଶ୍ଚିନ୍ତ ଭାବରେ ପ୍ରାଣୀ ଜନ୍ମ ହେଇଛି ମାନେ ତାର ମୃତ୍ୟୁ ନିଶ୍ଚିନ୍ତ, ମୃତ୍ୟୁ ଭାଇ ପ୍ରାଣୀ ନାଙ୍କ ଧ୍ରୁବ, ତେଣୁ ଏଇଭଳି ଭାବରେ ବହୁତ ପ୍ରକାର ସିଏ କହିଲେ ବୁଝେଇଲେ ମଧ୍ୟ ସେ ବୁଝିଲେ ନାହିଁ, ଏତେ ସହଜରେ ବୁଝିପାରିବେ କି, ସିଏ ମୃତ୍ୟୁ ଚିନ୍ତା କରିଛି କେମିତି ମୃତ୍ୟୁ ରକ୍ଷା ପାଇବି, ୟାକୁ ହତ୍ୟା କରିଦେଲେ ମୁଁ ବଞ୍ଚିଯିବି, ଏଇଭଳି ଭାବରେ ଚିନ୍ତା କରୁଛନ୍ତି। ତେଣୁ ଅନ୍ତିମରେ ବହୁତ ବୁଝେଇଲା ପରେ ଅନ୍ତିମରେ କହିଲେ ବସୁଦେବ କହିଲେ ହସିକିରି କହିଲେ ଦେଖ ନହିଁ ଅସ୍ୟାସ୍ତେ ଭୟଂ ସୌମ୍ୟ, ଏ ସୌମ୍ୟ ପୁଣି ସୌମ୍ୟ ସମ୍ବୋଧନ କଲେ, ସୌମ୍ୟ ଦେଖିଲେ ଆମେ ସକାଳେ ଶୁଣୁଥିଲେ ସୌମ୍ୟ ସମ୍ବୋଧନ କରିଥିଲେ କୁନ୍ତିଦେବୀ ଅକ୍ରୂରଙ୍କୁ, ସୌମ୍ୟ କହିଲେ ଜଣଙ୍କୁ ଦେଖିଲେ ଜଣେ ଶାନ୍ତି ପ୍ରାପ୍ତ ହେବ, ତେଣୁ ଏଭଳି ଭାବରେ ହସିକିରି କହିଲେ ତୁମକୁ ଦେଖିଲେ ମୁଁ ଆନନ୍ଦ ପ୍ରାପ୍ତ ହେଉଛି, ତୁମର ତ ବହୁତ ସୁନ୍ଦର କଥା, ଏଭଳି ଭାବରେ ତାକୁ ତାଙ୍କର ମୋହ କରେଇଲେ, କଂସକୁ ମୋହ କରେଇଲେ, ଏଭଳି ଭାବରେ ଭଗବାନଙ୍କ ପିତା କହିଲେ କହିଲେ ନହିଁ ଅସ୍ତେ ଭୟଙ୍କ ସୌମ୍ୟ, ହେ ସୌମ୍ୟ ପ୍ରକୃତରେ ରୁଦ୍ର କି ତାକୁ କହିଲେ ସୌମ୍ୟ ରୁଦ୍ର ଭଳି ବର୍ତ୍ତମାନ ରହିଛି ଟିକେ ଏପଟ ସେପଟ କେତେବେଳେ ହତ୍ୟା କରିଦେ କିଛି ଠିକ୍ ଠିକଣା ନାହିଁ, ଯେବେ କି ଚିନ୍ତା କରିଦେଇ ମୃତ୍ୟୁ ହେଲା ହେଇଗଲା, ଚୁଟିକି ଧରିକି ରଖିଛନ୍ତି ବେଣିକି ଧରିଛନ୍ତି, ଏଇଭଳି ଭାବରେ ପୋଜିସନ୍ ରହିଛି, ଯେବେ କ'ଣ ଚିନ୍ତା କରୁଥିବେ ଆମେ ଖାଲି କହିଦେଉଛେ ସେଇ ପୋଜିସନ୍ ଥିଲେ ଆମେ କ'ଣ ହେଇଥାନ୍ତେ, କଂସ ଧରିଦେଇଛି ବେଣିକୁ ଧରିଦେଇଛି ବିବାହ ଦିବସ କେତେ କ'ଣ ରହିଛି, ସମସ୍ତେ ଲୋକମାନେ ଜଗିକି ଦେଖୁଛନ୍ତି ସେଠି ହଜାର 200 ଖାଲି ଦାସୀ ଆସିଛନ୍ତି ଯୌତୁକରେ, ଆଉ ରାଜାଙ୍କର ବିବାହ ମାନେ କେତେ ଝାକଝମକ ନେଉଥିବ, କେତେ ଲୋକ ନଥିବେ, କେତେ କ'ଣ ହେଇଥିବ ସେଠି ମଥୁରା ଦାଣ୍ଡରେ, ସମସ୍ତେ ଦେଖୁଛନ୍ତି ନାଟକ ହେଉଛି, କେତେବେଳେ ହତ୍ୟା କରିଦେବ ସମସ୍ତେ ଗଣୁଛନ୍ତି କ'ଣ ହେବ କ'ଣ ହେବ, ସମସ୍ତେ ଭୟଭୀତ ହେଇକି ରହିଛନ୍ତି ମଥୁରାବାସୀମାନେ, ଏଇଭଳି ଭାବେ ବୁଝାଉଛନ୍ତି ବସୁଦେବ ବୁଝାଉଛନ୍ତି। ତାପରେ ଅନ୍ତିମରେ କହିଲେ ସୌମ୍ୟ, ହେ ସୌମ୍ୟ ତାଙ୍କୁ ସମ୍ବୋଧନ କଲେ, ନହିଁ ଅସ୍ତେ ଭୟଂ ସୌମ୍ୟ, ତାଙ୍କ ପାଖରେ ତୁମର କୌଣସି ଭୟ ନାହିଁ ସୌମ୍ୟ, ନିର୍ଭୟ ହେଇଯାଅ, ତୁମର ଭୟ ତୁ ଛାଡ଼ି ଦିଅ, ଏଇଭଳି ଭାବରେ କହିଲେ, ନହିଁ ଆସ୍ତେ ଆସ୍ତେ ଭୟଂ ସୌମ୍ୟ ଯଦ୍ୱୈ ସା ଅଶରୀର ବାଘ, ତୁମେ ଯେଉଁ ଅଶରୀର ବାଘ ଯେଉଁ ଶୁଣିଥିଲ ଆକାଶବାଣୀ ଶୁଣିଥିଲ ତା ଦେହରେ କୌଣସି ଭୟ କରିବାର ନାହିଁ, ନା କେମିତି କେମିତି ନାହିଁ, ସେ ମୋତେ ହତ୍ୟା କରିବ କେମିତି ନାହିଁ, ନା ମୁଁ ତୁମକୁ ସବୁ ପ୍ରଦାନ କରି ପୁତ୍ରାଣ ସମର୍ପିଷ୍ୟ ସେ, ଗୋଟିଏ ପୁତ୍ର କ'ଣ ସବୁ ପୁତ୍ରକୁ ମୁଁ ସମର୍ପଣ କରିଦେବି, ପୁତ୍ରାଣ ସମର୍ପିଷ୍ୟ ସେ ଯଥେଷ୍ଟେ ଭୟ ମୃତ୍ୟୁ, ତୁମେ ଯାହାଙ୍କଠାରୁ ତୁମ ଭୟ ଆସୁଛି ତାଙ୍କୁ ମୁଁ ପ୍ରଦାନ କରିଦେବି। ଏଥିରେ ମଧ୍ୟ ଆଚାର୍ଯ୍ୟମାନେ ବହୁତ ଟୀକା କରିଛନ୍ତି, ବହୁତ କଥା ରହିଛି। ବସୁଦେବ ଯେଉଁ କହିଲେ ଯଥେଷ୍ଟେ ଭୟ ମୃତ୍ୟୁ ତୁମ, ଯଦି ଆକାଶବାଣୀ ହେଲା ଅଷ୍ଟମ ଗର୍ଭ ତୁମକୁ ହତ୍ୟା କରିବ, ତାହେଲେ ବସୁଦେବ କାହିଁକି କହିଲେ ପୁତ୍ରାଣ ସବୁ ପୁତ୍ରମାନଙ୍କୁ ମୁଁ ସମର୍ପଣ କରିଦେବି କାହିଁ କହିଲେ, ତାର ଆଚାର୍ଯ୍ୟମାନେ ଅର୍ଥ କରିଛନ୍ତି ଯେ ମୁଁ ସବୁ ପୁତ୍ରଙ୍କୁ ସମର୍ପଣ କରିଦେବି ଯଥେଷ୍ଟେ ଅଭୟ ମୃତ୍ୟୁ ତୁମ, ଯାହାଙ୍କଠାରୁ ତୁମର ଭୟ ନାହିଁ ତାଙ୍କୁ ମୁଁ ଦେବି, ଯାହାଙ୍କଠାରୁ ତୁମ ଭୟ ଆସୁଛି ମୁଁ ତାଙ୍କୁ ଦେବି ନାହିଁ, ତାର ଅର୍ଥ ହେଉଛି ଏଇଭଳି ଭାବରେ। ଆଚାର୍ଯ୍ୟମାନେ ବହୁତ ସୁନ୍ଦର ସୁନ୍ଦର କଥା ସବୁ କହିଛନ୍ତି, ଯଥେଷ୍ଟେ ଅଭୟ ମୃତ୍ୟୁ ତୁମ, କଂସ କୁହନ୍ତୁ ଶୁଣିଲା ଯାହା ପ୍ରକାର ମୋର ଭୟ ରହିଛି ସେ ସବୁ ଦେଇଦେବ, ବସୁଦେବ ପ୍ରସିଦ୍ଧ ଥିଲେ ସତ୍ୟ କହିବାରେ, ତାଙ୍କ ନାମ ଥିଲା ଆନକ ଦୁନ୍ଦୁବୀ, ଯେତେବେଳେ ଜନ୍ମଗ୍ରହଣ କରିଥିଲେ ସୁରସେନଙ୍କର ପୁତ୍ର, ଯେତେବେଳେ ଜନ୍ମଗ୍ରହଣ କରିଥିଲେ ସୁରସେନଙ୍କର 10 ଜଣ ପୁତ୍ର ଥିଲେ, ଇଏ ଯେତେବେଳେ ଜନ୍ମଗ୍ରହଣ କରିଥିଲେ ଆକାଶରେ ଦୁନ୍ଦୁବୀ ବାଦ ହେଇଥିଲା, ସେଥିପାଇଁ ତାଙ୍କର ଗୋଟିଏ ନାମ ହେଉଛି ଆନକ ଦୁନ୍ଦୁବୀ, ବସୁଦେବଙ୍କର ଗୋଟିଏ ନାମ ହେଉଛି ଆନକ ଦୁନ୍ଦୁବୀ, ପ୍ରସିଦ୍ଧ ଥିଲେ ସତ୍ୟ କଥା କହିବାରେ ପ୍ରସିଦ୍ଧ ଥିଲେ, କଂସ ଭଳି ଖଳ ବ୍ୟକ୍ତି ମଧ୍ୟ ତାଙ୍କର କଥାରେ ବିଶ୍ୱାସ କରିଗଲା, ହେ ପୁତ୍ରାନ୍ତେ ସମପଶ୍ୟେ ସମସ୍ତ ପୁତ୍ରଙ୍କୁ ମୁଁ ପ୍ରଦାନ କରିବି ଯଥେଷ୍ଟେ ଭୟ ମୃତ୍ୟୁତମ, କହିବାରୁ ଯାଇ ଖଡ଼ା ଖଣ୍ଡାକୁ ରଖିଲା ଖୋଳରେ, ସମସ୍ତେ ଦେଖୁଛନ୍ତି କ'ଣ ହେଲା କ'ଣ ନାହିଁ କ'ଣ କ'ଣ ହେବ ଚାଲିଯିବ ସବୁ, ଦେବକୁ ମଧ୍ୟ ଖବର ପାଇଥିବେ, ଯେଉଁ ରହିଛନ୍ତି ଉଗ୍ରସେନ ମଧ୍ୟ ଖବର ପାଇଥିବେ, ଘଟଣା ଚାରିଆଡ଼େ ବ୍ୟାପି ଯାଇଥିବ, ସମସ୍ତେ ଆସି ଥର ଥର ହେଉଛନ୍ତି, କଂସ ଭୟରେ କେହି କିଛି କହିପାରୁନାହାନ୍ତି, କିନ୍ତୁ ଯେତେବେଳେ ସମସ୍ତେ ଭାବୁଛନ୍ତି ଗଲା ଆଜି ଦେବତୀର ଜୀବନ ଗଲା, ଏଇଭଳି ଭାବରେ ଚିନ୍ତା କରୁଥିଲେ, ଗୋଟେ ଡ୍ରାମା ଚାଲିଥିଲା କେତେ ସମୟ ଧରି ଚାଲିଥିବ ସେଇଟା। ତାପରେ ଯେତେବେଳେ କଂସ ରଖିଲା ଖୋଳରେ କୁଣ୍ଡାକୁ ରଖିଲା, ସମସ୍ତେ ଆଶ୍ୱସ୍ତ ହେଲେ, ଭଗବାନଙ୍କ ଲୀଳା ଏଇଭଳି ଭାବରେ ପ୍ରତି ମୁହୂର୍ତ୍ତରେ ବିପଦ ରହିଛି କିନ୍ତୁ ଭଗବାନ ରକ୍ଷା କରିବେ, ଠିକ୍ ସମୟରେ ଭଗବାନ ରକ୍ଷା କରିବେ। ଦ୍ରୌପଦୀକୁ ଯେତେବେଳେ ନିଆଯାଉଥିଲା ରାଜସ୍ୱ ଦ୍ରୌପଦୀ ଏ ଯେଉଁ ହସ୍ତିନାପୁର ସଭାକୁ, ଭଗବାନ ଚାହିଁଥିଲେ କ'ଣ ସେଇଟା ବନ୍ଦ କରିପାରିନଥାନ୍ତେ, ଦୁଶାସନ ନେଇପାରିନଥାନ୍ତା, ଦୁଶାସନର ହାତ ବନ୍ଦ ହେଇଯାଇଥାନ୍ତେ, ଟାଣିପାରିନଥାନ୍ତେ, ମାନେ ଚାଲିପାରିନଥାନ୍ତେ, ବନ୍ଦ କରିଦେଇଥା କ'ଣ ଚାଲିବା ଶକ୍ତିକୁ ବନ୍ଦ କରିଦେଇଥାନ୍ତେ, ସବୁକିଛି କରିପାରିବେ ଭଗବାନ, କିନ୍ତୁ ଠିକ୍ ସମୟରେ ଭଗବାନ ଯେତେବେଳେ ଦ୍ରୌପଦୀ ବହୁତ ଚେଷ୍ଟା କଲେ ନିଜକୁ ରକ୍ଷା କରିବା ପାଇଁ, ଯେତେବେଳେ ଆଉ କୌଣସି ବାଟ ପାଇଲେନି, ସେତେବେଳେ ଭଗବାନ ଡାକିଲେ ହେ ଗୋବିନ୍ଦ, ଏଇଭଳି ଭାବରେ ସ୍ଥାନ ଡାକିଲେ ଭଗବାନ, ତାଙ୍କ ବସ୍ତ୍ର ପରିଧାନ ପ୍ରସ୍ତୁତ ପ୍ରଦାନ କଲେ, ଗୁରୁ ସଭା ତଳେ ଶୁଣି ଦ୍ରୌପଦୀର ଜଣାଣ କୋଟି ବସ୍ତ୍ର ଦେଇ ହେଳେ ଲଜ୍ଜା କଲ ବାରଣ ଆହେ ନୀଳ ଶୈଳ। ଭଗବାନଙ୍କ ଲୀଳା ଏଇଭଳି ଭାବରେ ଆମକୁ ଭରସା ରଖିବାକୁ ପଡ଼ିବ, ଅବଶ୍ୟ ରଖିବେ କୃଷ୍ଣ ବିଶ୍ୱାସ ପାଳନ, ଏ ଭକ୍ତଙ୍କର ଏଇ ଏଇସବୁ ଶିକ୍ଷା ହେଉଛି ଏଇଟା, ଭକ୍ତ ସବୁବେଳେ ଶିକ୍ଷା କରିବେ ଏତିକି, ଭଗବାନ ନିଶ୍ଚିନ୍ତ ଭାବେ ରକ୍ଷା କରିବେ। ଭଗବତ ଗୀତାରେ ନିଜେ ନ କହିକିରି ଏ ଶ୍ଳୋକଟି, ଭଗବତ ଗୀତାରେ ସବୁ ଶ୍ଳୋକ କହିଲେ, ଗୋଟିଏ ଶ୍ଳୋକ ନିଜେ କହିଲେ ନାହିଁ, କହିଲେ ଅର୍ଜୁନ ତମେ ଏଇଟା କହିଦିଅ, ମୁଁ କହିପାରିବି ନାହିଁ। କ'ଣ ସେ ଶ୍ଳୋକ? କୌନ୍ତେୟ ପ୍ରତିଜାନି ନମେ ଭକ୍ତ ପ୍ରଣଶ୍ୟତି, ହେ କୁନ୍ତି ପୁତ୍ର ତମେ ଘୋଷଣା କର, ମୋର ଭକ୍ତ କେବେ ହେଲେ ବିନାଶ ହେବ ନାହିଁ। ଆଚାର୍ଯ୍ୟମାନେ କହନ୍ତି, କାହିଁକି ଭଗବାନ ନିଜେ ଘୋଷଣା କଲେ ନାହିଁ? ନା ଭଗବାନ ଦରକାର ପଡ଼ିଲେ ନିଜର ପ୍ରତିଜ୍ଞାଙ୍କୁ ମୋତେ ଭଙ୍ଗ କରିଦିଅନ୍ତି, ସେଥିପାଇଁ ଭଗବାନ ତାଙ୍କ ଭକ୍ତମାନଙ୍କ ଦ୍ୱାରା ପ୍ରତିଜ୍ଞା କରେଇଲେ, ଭକ୍ତଙ୍କର ପ୍ରତିଜ୍ଞାକୁ ଭଗବାନ ରକ୍ଷା କରିବେ। ତେଣୁ ଅର୍ଜୁନଙ୍କୁ କହିଲେ, ତୁମେ ଘୋଷଣା କର, ମୋର ଭକ୍ତ କେବେ ବିନାଶ ହେବ ନାହିଁ। ଏଇ ଏଇ ଭରସା ଆମକୁ ରଖିବାକୁ ପଡ଼ିବ, ଭଗବାନ ଉପରେ ଭରସା ରଖିବା, ଭଗବାନ ରକ୍ଷା କରିବେ। ଏତିକି ହେଇଗଲେ ଏ ବିଶ୍ୱାସ କରିଲେ ତ ଆର ଦୁଃଖ ନାହିଁ। ଜୀବ କୃଷ୍ଣ ଦାସ ଏ ବିଶ୍ୱାସ କରିଲେ ତୋ ଆ ଦୁଃଖ ନା। କ'ଣ ବଲରେ ସଭାଏ, ଭଗବାନଙ୍କର ନାମକୁ ସମସ୍ତେ ବଲ କୀର୍ତ୍ତନ କରନ୍ତୁ, ଏଇଭଳି ଭାବରେ କୁହାଯାଇଛି। ଏଇଭଳି ଭାବରେ ଭଗବାନ ଉପରେ ଯଦି ଭରସା ରହିବ, ତାହେଲେ ଆମର କିଛି ଅସୁବିଧା ନାହିଁ। ଯେତେ ଯାହା ଭୌତିକ ଜଗତରେ ଅନେକ ବିପଦ ଆସିବ, କିନ୍ତୁ ଯଦି ଆମେ ଏଇଥିରେ ସ୍ଥିର ହୋଇଯିବା ଯେ ଭଗବାନ ଆମକୁ ରକ୍ଷା କରିବେ, ତାହେଲେ ଆଉ କିଛି ଚିନ୍ତା କରିବା ନାହିଁ, କୌଣସି ଅସୁବିଧା ନାହିଁ ଆମ ପାଇଁ। କିନ୍ତୁ ଯଦି ସେ ବିଶ୍ୱାସ ନ ଆସିଲା, ଭୟ ରହିଥିବ। ତେଣୁ ଏଇଭଳି ଭାବରେ ଯେତେବେଳେ କହିଲେ, ତାଙ୍କୁ ନେଇକିରି ଛାଡ଼ିକିରି ଆସିଲେ, ଯେଉଁ ଗଲେ ସେ ଯେଉଁ ବାଟ ସାରା ବସୁଦେବ ତାଙ୍କୁ ପ୍ରଶଂସା କରି କରିକା ଯାଉଛନ୍ତି, କାଳେ କେତେବେଳେ ପୁଣି କ'ଣ ହେବ, ଖଳ ବ୍ୟକ୍ତି କେତେବେଳେ କ'ଣ ମତି ପରିବର୍ତ୍ତନ ହୋଇଯିବ, କେତେବେଳେ ପୁଣି ହତ୍ୟା କରିଦେବ। ତେଣୁ ତାଙ୍କୁ ପ୍ରଶଂସା କରି 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 କରିକି ଯାଇକି ପହଞ୍ଚିବା ପର୍ଯ୍ୟନ୍ତ ତାଙ୍କ ଘରେ ପ୍ରଶଂସା କରି କରି ଗଲେ। ତେଣୁ ଏଇଭଳି ଭାବରେ ତାଙ୍କର ଯେଉଁ ରହିଛି ସିଏ, ତାଙ୍କର ଯେତେବେଳେ ପ୍ରଥମ ପୁତ୍ର ହେଲା, ତାର ନାମ ହେଲା, ଗୋଟିଏ ବର୍ଷ ପରେ ତାଙ୍କର ପ୍ରଥମ ପୁତ୍ର ହେଲା, ତାର ନାମ ହେଲା କୀର୍ତ୍ତିମାନ। କୀର୍ତ୍ତିମାନ ନାମ ହେଲା, ଯେଉଁ କରିଥିଲେ ଶପଥ କରିଥିଲେ ତେଣୁ ସେ ପୁତ୍ରକୁ ନେଇକି ଗଲେ କଂସକୁ ଦେବା ପାଇଁ। କଂସକୁ ଦେବା ପାଇଁ ଯେତେବେଳେ ଗଲେ, କଂସ ଦେଖିକି ଆନନ୍ଦିତ ହୋଇଗଲେ, ଆନନ୍ଦିତ ହୋଇଗଲେ। ତାପରେ ଚିନ୍ତା କଲେ, ଇଏ ତ ମୋର ଶତ୍ରୁ ନୁହଁ, ଅଷ୍ଟମ ଗର୍ଭ ମୋର ଶତ୍ରୁ, ମୁଁ କାହିଁ ୟାକୁ ହତ୍ୟା କରିବି, କହି ଦେଇଦେଲେ, କହିଲେ ନା ଇଏ ମୋର ଶତ୍ରୁ ନୁହଁ, ତୁମେ ନେଇଯା। ଖୁସି ହୋଇଗଲେ ଯେ ବସୁଦେବ ଯେଉଁ ପ୍ରତିଜ୍ଞା କରିଥିଲେ ରକ୍ଷା କଲେ। ତେଣୁ ବସୁଦେବ ଯେତେବେଳେ ନେଇକି ଯାଉଛନ୍ତି ସେ ପୁତ୍ରକୁ, ସେ ଚିନ୍ତା କରୁଛନ୍ତି, ଏ ଖଳ ବ୍ୟକ୍ତି କେତେବେଳେ କ'ଣ ହେବ, କହିହେବ ନାହିଁ, ଏଇଭଳି ଭାବେ ବାଟରେ ଚିନ୍ତା କରି ଯାଉଛନ୍ତି। ସେତେବେଳେ ନାରଦ ମୁନି ଆସି ପହଞ୍ଚିଗଲେ, ନାରଦ ମୁନି ଆସିକରି କହିଲେ, ଦେଖ କଂସ, ତମେ ଯେଉଁ ଫେରେଇ ଦେଲ ପୁତ୍ରକୁ, ଜାଣିଛ ସେ କିଏ? ସେ ତୁମର ଅଷ୍ଟମ ଗର୍ଭ ହୋଇପାରନ୍ତି, କେମିତି ନା କେମିତି ଅଷ୍ଟମ ଗର୍ଭ ହେବେ, ସେ ତ ପ୍ରଥମ ଗର୍ଭ ନା, ତୁମେ ଜାଣିନ ଦେବତାମାନଙ୍କର ଗଣନା। କେତେକ ଆଚାର୍ଯ୍ୟ କହନ୍ତି, ଗୋଟେ ଅଷ୍ଟଦଳ ପଦ୍ମ ଆଣିକି ଆସିଥିଲେ, ଆଠଟି ପାଖୁଡ଼ା ଥିଲା, ତୁମେ କହିଲେ ତୁମେ ଗଣନା ଜାଣିଛ ତ, ପାଠ ପଢ଼ିଛ, ଗଣିପାରିବ ତ, ଗଣିଲ ଦେଖିବା କେମିତି ଗଣୁଛ, ହେ ଗଣିଦେଲେ 1, 2, 3, 4, 5, 6, 7, 8 ହଁ ଠିକ୍ ଅଛି ଗଣନା, ହଁ 2ରୁ ଗଣିଲେ କ'ଣ ହେବ, 1 ଯିଏ ହେବ 8 ହେବ ନା ନାହିଁ, ହଁ ଦେବତାମାନଙ୍କର ଗଣନା ତୁମେ ଜାଣିଛ। ଏମାନେ ସବୁ ନନ୍ଦାଦୟ ଯେ ବ୍ରଜ ଗୋପାନ, ଏମାନେ ସମସ୍ତେ ସର୍ବେ ବି ଦେବତା ପ୍ରାୟ, ଏମାନେ ସବୁ ନନ୍ଦ ବସୁଦେବ, ଏମାନେ ସମସ୍ତେ ଦେବତା, ତୁମର ହତ୍ୟା ହେବା ପାଇଁ ଉଦ୍ୟମ ଚାଲିଛି ଦେବତାମାନଙ୍କ ପାଖରେ। ଏଇଭଳି ଭାବରେ ସବୁ ଦେବତାମାନେ ସବୁ ଆସିଛନ୍ତି, ନନ୍ଦ ହେଉଛନ୍ତି ବସୁ ଜଣେ ଥିଲେ, ଆଉ ଇଏ ହେଉଛନ୍ତି ଯଶୋଦା, ହେଉଛନ୍ତି ଧରା, ଏଭଳି ସବୁ ବସୁ, ସେମାନେ ତାଙ୍କ ପତ୍ନୀ, ଏମାନେ ସବୁ ଆସିଛନ୍ତି, ସବୁ ଦେବତାମାନେ ସବୁ ଆସିଛନ୍ତି। ହଁ ତୁମର ହତ୍ୟା ହେବା ପାଇଁ ଉଦ୍ୟମ ହେଉଛି, କ'ଣ ଜାଣିଛ ତୁମେ? ଏଇଭଳି କାହିଁକି ଏଇଟା କହିଲେ ମଧ୍ୟ ଆର କାରଣ ଅଛି, 9ଟି କାରଣ ରହିଛି, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହିଛନ୍ତି। କାହିଁକି କହିଲେ ଏଇଟା? ସ୍ୱାଭୀଷ୍ଟ ଦେବସ୍ୟ ଶୀଘ୍ର ଦର୍ଶନୀନ ଆନନ୍ଦ ଇତୁମ୍ ଗୋଟିଏ ନମ୍ବର 1। ଏ 9ଟି କାରଣ ରହିଛି, କାହିଁକି ସବୁ କହିଲେ ନନ୍ଦ, ଇଏ ଯେଉଁ ନାରଦ ମୁନି କାହିଁକି କହିଲେ କଂସକୁ? କଂସ ପୁଣି ଡକେଇ ପଠେଇବ, ତାଙ୍କୁ ହତ୍ୟା କରିବ, ସେ ପୁତ୍ରକୁ ହତ୍ୟା କରିବ, ଏହିଭଳି ଭାବରେ ନଅଟି କାରଣ ଅଛି। ପ୍ରଥମ ହେଉଛି ସ୍ୱାଭୀଷ୍ଟ ଦେବସ୍ୟ ଶୀଘ୍ର ଦର୍ଶନେନ ସ୍ୱାମାନନ୍ଦୟିତୁମ୍। ବସୁଦେବ ଯେତେବେଳେ ଶୁଣିବେ ସେ ଆନନ୍ଦିତ ହେବେ, ତାଙ୍କ ପୁତ୍ର ମୃତ୍ୟୁବରଣ କରିବ କିନ୍ତୁ ସେ ଆନନ୍ଦ ହେବେ ଏଇଥିପାଇଁ, କାହିଁକି ନା ସ୍ୱ ଅଭୀଷ୍ଟ ଦେବ ସେ ଶୀଘ୍ର ଦର୍ଶନ ହେଇନ, ଭଗବାନଙ୍କ ଶୀଘ୍ର ଦର୍ଶନ ହେବ। ସେ କହିଲେ ନା ଇଏ ଆସିବେ, ଇଏ ସବୁ ଏଇ କଥାରୁ ନାରଦ ମୁନି ଯେଉଁ କହିଲେ ମାନେ ତାଙ୍କର ବିଶ୍ୱାସ ହେଇଗଲା, ନିଶ୍ଚିନ୍ତ ଭାବରେ ଭଗବାନ ଆସିବେ, ତାଙ୍କର ଆନନ୍ଦ ହେଲା। ଦ୍ୱିତୀୟରେ ହେଲା ଶୀଘ୍ର ତତ୍ ପ୍ରାଦୁର୍ଭାବ କାରଣ କଂସକର୍ତ୍ତିକ ବୈଷ୍ଣବ ଦୃଢ଼ ପ୍ରବର୍ତ୍ତନ ଦେବାନନ୍ଦୟିତୁମ୍। ଦେବତାମାନଙ୍କୁ ଆନନ୍ଦ ପ୍ରଦାନ କରାଗଲା, କଂସ ଯେହେତୁ ତାଙ୍କର ଯେଉଁ ବୈଷ୍ଣବ ଦ୍ରୋହ କରିବେ ତା ଫଳରେ ଭଗବାନ ତାଙ୍କୁ ହତ୍ୟା କରିବେ। ବୈଷ୍ଣବ ନିନ୍ଦା ବହୁତ ସବୁଠାରୁ ମୁଖ୍ୟ ପ୍ରଥମ ନମ୍ବର ୱାନ୍ ଅପରାଧ ବୈଷ୍ଣବ ନିନ୍ଦା, ଇଏ ଖାଲି ନିନ୍ଦା ନୁହେଁ ଦ୍ରୋହ କରିବେ, ଆହୁରି ବଡ଼ ଗର୍ହିତ ଅପରାଧ। ଏହିଭଳି ଭାବରେ ରହିଛି ତେନ ଭକ୍ତ ଦ୍ରୋହିଣୀ ଏବ କଂସସ୍ ଘାତ ହେତୁ, ଭଗବାନଙ୍କ ଭକ୍ତକୁ ଦ୍ରୋହ କରିଥିବାରୁ ଭଗବାନ ତାଙ୍କୁ ହତ୍ୟା କରିବେ, କଂସକୁ ହତ୍ୟା କରିବେ। ଏଭଳି ଭାବରେ ନଅଟି କାରଣ ରହିଛି, ଆମେ ଏତେ ଆଉ ବର୍ଣ୍ଣନା କରିବା ନାହିଁ। ତେଣୁ ଏଇଭଳି ଭାବରେ ଯେତେବେଳେ କହିଲେ ସେତେବେଳେ ସିଏ ଯାଇକରି ଖବର ପଠେଇକିଲି ଦେବକୀ ଏବଂ ବସୁଦେବଙ୍କୁ ଘରୁ ଆଣିକରି ଆସିଲେ, ବନ୍ଦୀ କଲେ, ତାଙ୍କ ପୁତ୍ରକୁ ହତ୍ୟା କଲେ, ଗୋଟେ ଶିଳାରେ ବାଡ଼େଇକିରି କଚାଡ଼ିକି ହତ୍ୟା କଲେ। ଏହିଭଳି ଭାବରେ ଛଅଟି ପୁତ୍ରଙ୍କୁ ହତ୍ୟା କରିବେ, ଛଅଟି ପ୍ରତିବର୍ଷ ଗୋଟିଏ ଗୋଟିଏ ପୁତ୍ର ଯାହାଜ କରୁଥିଲେ। ଜଣେ ପ୍ରଶ୍ନ ଚିନ୍ତା କରିବ କାହିଁକି ସେ ଜନ୍ମ କରୁଥିଲେ, ଯଦି ଜନ୍ମ ନ କରିଥାନ୍ତେ ତାର ହେଇନଥାନ୍ତା ନା, ଏଠି କହୁଛନ୍ତି କିଂ ଦୁଃସହନୁ ସାଧୁନାଂ ବିଦୁଷାଂ କିମ୍ ଅପେକ୍ଷିତମ୍ କିମ୍ ଅକାର୍ଯ୍ୟଂ କଦର୍ଯ୍ୟାଣାଂ ଦୁଶ୍ଚର୍ଯ୍ୟଂ କିମ୍ ଦୂତାତ୍ମନାମ। ଭଗବାନ ଆସିବେ ସେଥିପାଇଁ ପ୍ରତିବର୍ଷ ସେ ଗୋଟିଏ ଗୋଟିଏ ପୁତ୍ର ସନ୍ତାନ ଯାତ କରୁଥିଲେ, ଶୀଘ୍ର ଭଗବାନଙ୍କ ଦର୍ଶନ ହେବ, ଅଷ୍ଟମ ବର୍ଷରେ ଭଗବାନଙ୍କ ଦର୍ଶନ ଅଷ୍ଟମ ପୁତ୍ର ଆସିବେ ଭଗବାନଙ୍କ ଦର୍ଶନ ହେବ। ଏହିଭଳି ଭାବରେ ତେଣୁ ଯଦି କହିବେ ତେ ନିଜ ପୁତ୍ରମାନଙ୍କ ହତ୍ୟାକୁ କେମିତି ସେ ଦେଖୁଥିଲେ ନା କିଂ ଦୁଃସହନ ସାଧୁନା, ସାଧୁ କହିଲେ ସତ୍ୟସନ୍ଧାନ, ସତ୍ୟସନ୍ଧ ସତ୍ୟ କରିଛନ୍ତି ତାଙ୍କ ପାଇଁ କ'ଣ ଦୁଃସହ ରହିଛି, କ'ଣ ସେ ସହିପାରିବେ ନାହିଁ, ସବୁ ସହିପାରିବେ ଭଗବାନ ଭକ୍ତ ଏହିଭଳି ଭାବରେ ସବୁ ସହିପାରିବେ। ବିଦୁଷାମ କିମ୍ ଅପେକ୍ଷିତମ୍, ଯଦି କୁହାଯିବ ସେ ତାଙ୍କ ପୁତ୍ରକୁ ଦେଇଦେଉଛନ୍ତି, ଆଉ ଏ ମୂର୍ଖ କଂସ ତାଙ୍କୁ ସେ କେମିତି ହତ୍ୟା କରୁଛି, ଏତେ ନିଷ୍ଠୁର ହୃଦୟ ନା, ବିଦୁଷାମ କିମ୍ ଅପେକ୍ଷିତମ୍, ଯଦି କୁହାଯିବ ଯେ କାହିଁକି ସେ ଏଇଟା ବନ୍ଦ କଲେ ନାହିଁ, କାହିଁକି ନା ବିଦୁଷାମ ସେ ବିଦ୍ୱାନ ବ୍ୟକ୍ତି ଥିଲେ, ତାଙ୍କ ପାଇଁ କ'ଣ ଅପେକ୍ଷା ଅଛି, ସବୁ ଭଗବାନ ପାଇଁ ସବୁକିଛି ସେ ତ୍ୟାଗ କରିପାରିବେ। ଆଉ ଯଦି କୁହାଯିବ ଏ କଂସ କେମିତି ଯଦି ନିଷ୍ଠୁର ଭାବରେ ତାଙ୍କୁ ସବୁ ହତ୍ୟା କରୁଥିଲା ନା କିମ୍ ଅକାର୍ଯ୍ୟମ କଦର୍ଯ୍ୟାଣାମ, ଯେଉଁମାନେ ନିଷ୍ଠୁର ବ୍ୟକ୍ତି, ଯେଉଁମାନେ ରାକ୍ଷସ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି, ତାଙ୍କ ପାଇଁ କ'ଣ ଅକାର୍ଯ୍ୟ ରହିଛି, ସବୁକିଛି ସେ କରିପାରିବେ, ସମସ୍ତଙ୍କୁ ହତ୍ୟା କରିଦେବେ, କିଛି ଅସୁବିଧା ନାହିଁ, ନିଜ ଜୀବନ ବଞ୍ଚାଇବା ପାଇଁ ସମସ୍ତଙ୍କୁ ହତ୍ୟା କରିବେ। ଏ କଂସ ସେଇଭଳି ଭାବରେ ଥିଲେ, ଆମେ ଶୁଣିବା କଂସର କଥା, ଲୀଳା ତ ଆରମ୍ଭ ହେବ, କଂସଟା 19 ବର୍ଷ ପାଖାପାଖି କାଳ ଚାଲିବ, 18 ବର୍ଷ କାଳ ଲୀଳା ଚାଲିବ କଂସର, ଭଗବାନଙ୍କ ଲୀଳା ଚାଲିବ ତେଣୁ କଂସର ଲୀଳା ଚାଲିବ, ଏଇଭଳି ଭାବରେ କଥା ହେଇଛି। କିମ୍ ଅକାର୍ଯ୍ୟମ କଦର୍ଯ୍ୟାଣାମ ଦୁଶ୍ଚର୍ଯ୍ୟ କିମ୍ ଧୃତାତ୍ମନା, ଧୃତାତ୍ମନା ଯେଉଁମାନେ କ'ଣ ସହି ନେବେ, ସବୁକିଛି ସହି ନେଇପାରିବେ, ତାଙ୍କ ପାଇଁ କ'ଣ ତ୍ୟାଗ ଅସୁବିଧା, କ'ଣ ତ୍ୟାଗ ନ କରିପାରିବେ ସିଏ, ଏହିଭଳି ଭାବରେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ କହୁଛନ୍ତି। ତେଣୁ ଏହିଭଳି ଭାବରେ ଗୋଟିଏ ପରେ ଗୋଟିଏ ସେ ଯେଉଁ ହତ୍ୟା କଲେ, ଏଠି କୁହାଯାଉଛି 68 ଶ୍ଳୋକରେ, ବହୁତ ଶ୍ଳୋକ ଅଛନ୍ତି ଆମେ ଏତେ ଆଲୋଚନା କରିବା ନାହିଁ, 68 ଶ୍ଳୋକରେ ରହିଛି ଯେ ଆତ୍ମାନାମ ଇହ ସଂଜାତମ ଜାନନ ପ୍ରାକ୍ ବିଷ୍ଣୁନାହତମ ମହାସୁରମ କାଳ ନେମିଂ ଯଦୁଭି ସ ବିରୁଦ୍ଧତ। ଏ ଯେଉଁ ରହିଛି କଂସ ନାରଦ ମୁନି ତାଙ୍କୁ କହିଲେ, ତୁମେ ପୂର୍ବ ଜନ୍ମରେ ଥିଲ କାଳନେମି, ତୁମକୁ ଭଗବାନ ହତ୍ୟା କରିଥିଲେ। କାଳନେମି ଏଇଟା ହରିବଂଶରେ ବର୍ଣ୍ଣନା କରାଯାଇଛି ବିଷ୍ଣୁ ପୁରାଣରୁ ଉଦ୍ଧାର କରିକିରି, ଯେ କାଳନେମିଙ୍କର 6 ଜଣ ସନ୍ତାନ ଥିଲେ, ଏମାନେ ସବୁ ପ୍ରକୃତରେ ହେଉଛନ୍ତି ମରିଚିଙ୍କର ପୁତ୍ର, ମରିଚିଙ୍କର ପୁତ୍ର ଏମାନେ। ଯେତେବେଳେ ବ୍ରହ୍ମା, ଆମେ ପ୍ରଥମେ କହିଥିଲେ ବ୍ରହ୍ମା ଯେତେବେଳେ ସୃଷ୍ଟି କରୁଥିଲେ, ପ୍ରଥମେ ସୃଷ୍ଟି କରିଥିଲେ, ଯେତେବେଳେ ସୃଷ୍ଟି କରୁଥିଲା ସମୟରେ ଜଣେ ସୁନ୍ଦରୀ କନ୍ୟା ସୃଷ୍ଟି କରିଥିଲେ ସରସ୍ୱତୀ, ସରସ୍ୱତୀ ପ୍ରତି ତାଙ୍କର କାମ ଭାବ ଯାହାତ ହେଇଥିଲା, ତାଙ୍କ ପ୍ରତି ଆକର୍ଷିତ ହେଇକି ତାଙ୍କ ପ୍ରତି ଧାବମାନ ହେଇଥିଲେ, ସେହି ସମୟରେ ମରିଚିଙ୍କର ଯେଉଁ ଛଅ ପୁତ୍ର ତାଙ୍କୁ ହସି ଦେଇଥିଲେ, ଏ ଗୋଟେ ବୈଷ୍ଣବ ଅପରାଧ ହେଲା। ତେଣୁକରି ତାଙ୍କୁ ଏହିଭଳି ଭାବରେ ଜନ୍ମ ନେଇ ମୃତ୍ୟୁ ବରଣ କରିବାକୁ ପଡ଼ିଲା। ଏହିଭଳି ଭାବରେ କାଳ ନେମି ରୂପରେ ସେ ଆସିଥିଲେ। ଫର୍ମାଲି ଅସୁର ନେମ୍ କାଳ ନେମି ହାଟ ସିକ୍ସ ସନ୍ସ। ଆଚ୍ଛା, ଏଇଥିରେ ରହିଛି ତେଣୁ ଏଇଟା କେଉଁଥିରେ କୁହାଯାଇଛି, ଏଠି ଆମେ ଲେଖିଛି 68 ବୋଲି। ଏ ଯେଉଁ ଛଅ ସନ୍ତାନ ଥିଲେ କାଳନେମିଙ୍କର, ସେମାନେ ହେଉଛନ୍ତି କିଏ କିଏ ନା, ହଂସ, ସୁବିକ୍ରମ, କ୍ରୋଧ ଦମନ, ରିପୁମର୍ଦ୍ଦନ ଏବଂ କ୍ରୋଧ ହନ୍ତା। ସେମାନେ ହେଉଛନ୍ତି ଷଡ଼ଗର୍ଭ ଏବଂ ସେମାନେ ହେଉଛନ୍ତି ବହୁତ ଶକ୍ତିଶାଳୀ ଥିଲେ। ଏବଂ ସେମାନେ ଥିଲେ ହିରଣ୍ୟକଶିପୁଙ୍କର କ'ଣ ଯେଉଁ ରହିଛନ୍ତି ପୌତ୍ର ବା ନାତି, ଏମାନେ ସବୁ ଥିଲେ। ତେଣୁ ସେମାନେ କ'ଣ କଲେ, ବ୍ରହ୍ମାଙ୍କର ହିରଣ୍ୟକଶିପୁର ଆଶ୍ରୟ ନ ନେଇକି ବ୍ରହ୍ମାଙ୍କର ଆଶ୍ରୟରେ ଯାଇଥିଲେ। ତେଣୁ ସେ ତାଙ୍କୁ ଅଭିଶାପ ଦେଇଥିଲେ ଯେ ତୁମେ ନେକ୍ସଟ ବାର୍ଥରେ, ନେକ୍ସଟ ଜନ୍ମରେ ତୁମର ପିତା ଏଇ ଯେଉଁ କାଳନିମୀ ଅଛନ୍ତି, ସେ କଂସ ରୂପରେ ଆସିଲେ ସେ ତୁମକୁ ହତ୍ୟା କରିବେ। ଏ ଗୋଟେ କାରଣ ଥିଲା, ତେଣୁ ସେ ତାଙ୍କୁ ହତ୍ୟା କଲେ। ତା ବାଦ ମଧ୍ୟ ଏଇ ଯେଉଁ ପିଲାମାନଙ୍କୁ ସବୁ ଛଅଟି ପିଲାକୁ ପୁତ୍ରକୁ ପ୍ରତିବର୍ଷ ଗୋଟେ ଗୋଟେ ପିଲାକୁ ହତ୍ୟା କରୁଥିଲେ କଂସ, ଏମାନେ ସବୁ ମରିଚିଙ୍କର ସନ୍ତାନ ଥିଲେ। ଆ ପରେ ବର୍ଣ୍ଣନା କରାଯିବ, 10:84-85 ଅଧ୍ୟାୟରେ ବର୍ଣ୍ଣନା କରାଯିବ, ଯେତେବେଳେ ଭଗବାନ ଯେତେବେଳେ ପାଠ ପଢ଼ି ସାରିକିରି ଉଜ୍ଜୟିନୀକୁ ଯାଇଥିଲେ ପାଠ ପଢ଼ିବା ପାଇଁ, 11 ମଥୁରାକୁ ଗଲେ, ଏସବୁକୁ ଲୀଳା ବର୍ଣ୍ଣନା କରାଯିବ, ଆ ସବୁ ପରେ ଆସିବ। ସେହି ସମୟରେ ତାଙ୍କର ଗୁରୁ ସନ୍ଦୀପନୀକୁ ତାଙ୍କର ମୃତପୁତ୍ରକୁ ଫେରାଇଦେବେ, ସେ ଯେଉଁ ଅବସ୍ଥାରେ ମୃତ୍ୟୁବରଣ କରିଥିଲା ସେହି ଅବସ୍ଥାରେ ଆଣିବେ। ଆ ଭିତରେ ବହୁତ ବର୍ଷ ଚାଲିଗଲାଣି, କିନ୍ତୁ ସେ ଯେଉଁ ଅବସ୍ଥାରେ ମୃତ୍ୟୁବରଣ କରିଥିଲା ସେହି ଅବସ୍ଥାରେ ତାକୁ ଆଣିଦେବେ ଭଗବାନ। ଅସମ୍ଭବକୁ ସମ୍ଭବ କରିପାରିବେ ଭଗବାନ, ଏ କଥା ଯେତେବେଳେ ଜାଣିଲେ ଦେବକୀ। ଏଇଟା ବର୍ଣ୍ଣନା କରାଯାଏ, ଯେତେବେଳେ ଭଗବାନ ଥିଲେ କୁରୁକ୍ଷେତ୍ର, 10:85 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଦେବକୀ କହିଲେ, ତୁ ତୋର ଗୁରୁପୁତ୍ରଙ୍କୁ ଆଣିଲୁ, ମୃତପୁତ୍ରଙ୍କୁ ଘିନି ଆସିପାରିଲୁ, ଆମର ଛଅ ପୁତ୍ର ମୃତ୍ୟୁବରଣ କରିଛି ତାଙ୍କୁ ଆଣୁନୁ। କହିଲେ ଯେତେବେଳେ ଭଗବାନ ଚାଲିଲେ, ଯାଇକିରି ପାତାଳ ଏଇ ଯେଉଁ ସୁତଳ ଲୋକରେ ଯେଉଁ ରହିଛନ୍ତି ବାମନ ବଳି ମହାରାଜ ରହିଛନ୍ତି, ସେ ତାଙ୍କ ପାଖରେ ଏ ଛଅଟି ସନ୍ତାନ ଥିଲେ। ତେଣୁ ସେଇ ଛଅଟି ସନ୍ତାନକୁ ଆଣିକିରି ଦେଲେ, ପ୍ରଦାନ କଲେ ସେ ବଳି ମହାରାଜ ଦେଲେ। 10:85 ଅଧ୍ୟାୟରେ ସେ କଥା ଆସିବ। ତେଣୁ ସେ ଯେଉଁ ସନ୍ତାନ ସବୁ ଆଣିଲେ, କୃଷ୍ଣ ଭଗବାନ ଆଣିକି ତାଙ୍କୁ ପ୍ରଦାନ କଲେ, ମାଆଙ୍କୁ ପ୍ରଦାନ କଲେ। ତେଣୁ ମାଆଙ୍କର ଯେଉଁ ସ୍ତନ୍ୟ କ୍ଷୀର ଜାହତ ହେଲା, କ୍ଷରଣ ହେଲା, ସେଇ କ୍ଷୀରକୁ ପାନ କରିକି ସେମାନେ ସବୁ ମୁକ୍ତିଲାଭ କଲେ। ଯେଉଁ ମାଆଙ୍କର କ୍ଷୀରକୁ କୃଷ୍ଣ ପାନ କରିଥିଲେ, ସେହି କୃଷ୍ଣଙ୍କର ଉଚ୍ଛିଷ୍ଟ ପ୍ରସାଦ ସେମାନେ ପାନ କଲେ, ତେଣୁ ସେ ଉଦ୍ଧାର ପାଇଗଲେ। ଏଭଳି ଭାବରେ 10:85 ଅଧ୍ୟାୟରେ ଏ କଥାଟି ଆସିବ। ଆମେ ଏତିକି ଜାଣିଥିବା ଏଇ ଛଅଟି ହେଉଛନ୍ତି ସେହିଭଳି ଭାବରେ ମରିଚିଙ୍କର ପୁତ୍ର ଥିଲେ। ଆ ପରେ ମଧ୍ୟ ଆସିବ ଆଉ ଗୋଟେ କଥା, ଶ୍ଳୋକ ଅଛି, ସେଥିରେ କୁହାଯିବ, ଏମାନେ ସବୁ କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ, ଛଅଟି ସନ୍ତାନ ଯେଉଁ କଂସ ହତ୍ୟା କଲେ, ଏଇ ଛଅଟି ସନ୍ତାନ, ଛଅଟି ଶତ୍ରୁ ଆମର ଯଦି ହତ୍ୟା ହେବେ ତାହେଲେ ଆମେ ଭଗବାନ ପ୍ରାପ୍ତ ହେବା। ଆଉ ଉଦ୍ଦେଶ୍ୟ ଦ୍ୱିତୀୟ ଅଧ୍ୟାୟରେ ଆସିବ ସେ କଥା ଆମେ କହିବା ସେ ସମୟରେ। ତେଣୁ ଏଇଭଳି ଭାବରେ 10:1 ଅଧ୍ୟାୟରେ ଏସବୁ କଥା ବର୍ଣ୍ଣନା କରାଗଲା। ଛଅଟି ସନ୍ତାନକୁ ହତ୍ୟା କଲା ପରେ ସପ୍ତମ ସନ୍ତାନ ଆସିଯାଇଛି ଭଗବାନଙ୍କର, ଭଗବାନ ବଳରାମ ବର୍ତ୍ତମାନ ବଡ଼ ଭାଇ ରୂପରେ ଆସିବେ। ଏ କଥା ଆମେ ଗତକାଲି କହିଥିଲେ, ଅନନ୍ତଦେବ ଅଗ୍ରଜ ଆଗେ ଆସିବେ, ସିଏ ଭଗବାନଙ୍କୁ ଶଯ୍ୟା ସ୍ଥାପନ କରିବେ। ତେଣୁ ଦେବକୀଙ୍କର ସପ୍ତମ ଗର୍ଭ ରୂପରେ ଭଗବାନ ଆସିଲେ, ବଳରାମ ଆସିଲେ, ଅନନ୍ତଦେବ ଆସିଲେ। ତେଣୁ ଏ କଥା ଆସନ୍ତା ଦ୍ୱିତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯିବ। ଆମର କଥା ଗୋଟେ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌରଭଚନ୍ଦ କି ଦାୟୀ ଗୌର ପ୍ରମାନନ୍ଦୀ ସବୁ ତାଙ୍କର।